ভগবতে বাসুদেবায়। শ্রীমদ্ ভগবত গীতার দ্বিতীয় অধ্যায়। ভগবান শ্রীকৃষ্ণ অর্জুনঙ্কু তাঙ্কর কিভাবে কল্যাণ হব সে মার্গ হি কৌছন্তি। যদি কেহি বি নীতি দৃষ্টিরু, ধর্ম দৃষ্টিরু, সামাজিক পরিস্থিতি দৃষ্টিরু, কোনসি দৃষ্টিরু সেটি বিচার করুছি যে মু যা ভাবুছি ঠিক, মোর বিচারধারা ঠিক, এটা কদাপি সম্ভব নহে। জীব সব সবু সময়রে জানিবা দরকার মু কর্ম বন্ধনরে অছি। এ শরীর হচ্ছে গোটে কর্ম, কর্ম যোগ মিছে, কর্ম করছে শরীর পাই অবিদ্যা যোগ, অবিদ্যা কাম কর্ম ভি। গোটে ভুল আজি করেছে, সে গোটে ভুল কাজ সুধারু নাই, কেতে জন্ম পাইলে গোটে ভুল পাই কেতে দুঃখ। মানুষ গোটিয়ে জিনিস বুঝিপার না, আমি মানে বুঝিবা দরকার ভক্ত হয়েকি, গোটিয়ে ভুল পাই আজ এতে এতে দুঃখ ভোগিয়া পড়ছে। ভুলটা হচ্ছে কন, অবিদ্যা। অবিদ্যাটা কন, মু হচ্ছে আত্মা, এটা ভুলি যাইছে, শরীরটাকে আত্মা বলে জ্ঞান করছে, মো শরীর সব সুখ মিলিগলে মু সুখী হয়ে যাবি। এই অবিদ্যা যোগ কর্ম করছে, কর্মরে আসক্তি আসুচি, আসক্তির পরিণাম হল শরীর। এই শরীর এটা গোটে আটাচমেন্ট রু ক্রিয়েট হয়েছে, যার যেমতি শরীর মিছে যেতে জীব জনে দেখুছেন তাঙ্কর আসক্তির পরিমাণ স্বরূপ এটা গোটে শরীর। আর শরীরটাকে বন্ধন কুযায়, শরীর বন্ধন। শরীরটা ভালো জিনিস নাই, মানুষ গোটে অজ্ঞানর অছি বলে সে ভাবুছে মু এনজয়মেন্ট করছি। এনজয়মেন্ট কিছু নাই গোটে লাইফে, কোনসি গোটে জীবনর এনজয়মেন্ট কিছু নাই, গোটে বন্ধন, শরীর বন্ধন। বিবাহ লোক কম কে বিবাহ, আজকাল সে ওয়ার্ড লগাও না, বিবাহ বন্ধনরে মু বাঁধি হয়ে গেলি, ওয়ার্ডিং গুলা আছে না, গোটে বন্ধন। জীবনর যেকোনসি প্রকার জিনিস হচ্ছে গোটে বন্ধন, যেতবে সে চাই গোটে এনজয় করবি, এনজয় কিছু না, এটি চপল সুখ লব লাগিরে বন্ধন, বন্ডেজ ইংলিশটা কুয়াছে। বন্ডেজ কিন্তু আসছে না, আটাচমেন্ট, আটাচমেন্ট ক্রিয়েট করছে বন্ডেজ। আটাচমেন্ট কিন্তু আসছে অ্যাসোসিয়েসন, সেন্সেস, ইন্দ্রিয় মানে আটাচ হচ্ছে বিষয় প্রতি। আমার ভক্তিটা কোণ ইন্দ্র, সেন্সেস মানুষ স্ট্রেন করা, ফেরাইবা কেউটি, তাঙ্কর কাম হল সেন্সেস, ইন্দ্রিয় মানে চাইবে ভোগকু যাবে, তাঙ্ক ধর্ম সেটা। আপন বিবাহ হুম ন হু অনাদিকাড় আমার সেই ইন্দ্রিয় গুড়া অছি না, ইম্প্রেসন, সেদিন গোটে স্বর জন্ম হয়ে যাচ্ছে, বয়স হয়ে গেল, সে বয়স হিসাবে তোমার সব স্বর ধর্ম চলে আসছে। কাহকু ভোজন শিখা যাওনি, শোবা শিখা যাওনি, শিখা যাচ্ছে কি কাহকু ভোজন কেমতি করা যাব, কেমতি শয়ন করা যাব, কেমতি বিবাহ করা যাব, কি দরকার নেই, শিখবা কি দরকার নেই, ইন্দ্রিয় মানের স্বভাব হচ্ছে, সে পটুন চলে আসবে। ই বন্ধন আসক্তি সঙ্গর হচ্ছে, ভগবান কবি মানে গীতার আগে ধায়েত বিষয়ান পুংস সঙ্গতি সুপদায়তে সঙ্গত সঞ্জায়তে কাম কামাত ক্রোধা ভি। কাই ভুনি সঙ্গ আসিলা, ধ্যায়েত বিষয়কু ধ্যান করুছে, মেডিটেশন আমার হচ্ছে সেন্স গ্রাটিফিকেশন, আমার অপোজিট জিনিস না গোটে, আমি আমার ধ্যানের বস্তু রয়েবে কৃষ্ণ, কাইকি ইন্দ্রিয় আড়ে যেমন ইন্দ্রিয় গুড়ি বিষয়ক চালি যাবে সব বেড়ে, তাঁর ধন্দা হলো এটা, আমি তাকে ন ফেরাই পারিবা। কর্ম করিও কাই, তুমি যেত ভোগ করিও বিনা কর্মরে কিছু ভোগ, তুমি কে ডিউটি করবি না, এনজয়মেন্ট করবি, দ্যাট ইজ নট পসিবল, ইউ হ্যাভ পারফর্ম সাম আক্টিভিটিজ, দেন ইউ ক্যান এনজয়, উইদাউট আক্টিভিটিজ ইউ ক্যান নট এনজয়। অ্যাক্টিভিটিজ মিন্স ইউ আর ক্রিয়েটিং বন্ডেজ, অ্যাক্টিভিটিজ মিন্স অ্যাটমেন্ট, activities means material activities means ignorance, Prabhupada used to say, and we are ready to creating in this life, we are creating in next body, before leaving this body we are creating. Vasudeva also said same thing to Kansa, you don't worry, you will die anyhow. Before living body, everyone is creating another body. According to desire, according to association, according to duty. Karma is a very big thing. Karma is a bandhan. Vibhag is a bandhan. Karma is a bandhan. Karma is a bandhan. That is a good thing. ଆମର ଜୀବନର ଲକ୍ଷ୍ୟ ରହୁଛି କିନ୍ତୁ ଭଗବାନ ପ୍ରତି ଆସକ୍ତି ରହିବ ମୋର ସେଇଟା ନ ହେଇପାରିଲା ଗୋଟେ ଗ୍ୟାରେଣ୍ଟି ସରର ଗୋଟେ ଅଛି ଭଗବାନ ଅର୍ଜୁନ ସେଇ କଥା ହିଁ କହୁଛନ୍ତି ତୁମର ସନ୍ନ୍ୟାସ ବା ସନ୍ନ୍ୟାସୀ ପ୍ରତି ଆସକ୍ତି ହୁଅନି ଆମ ଜୀବନର ଆମେ ନା ଗୃହସ୍ଥ ପ୍ରତି ଆସକ୍ତି ହେବା ନା ବ୍ରହ୍ମଚାରୀ ପ୍ରତି ଆସକ୍ତି ଆମର ଜୀବନର ଆସକ୍ତି ହେଉଛି କୃଷ୍ଣ ନରୋତ୍ତମ ଦାସ ଠାକୁର ସେଇଟା କହିଲେ ନା ଗ୍ରେ ବା ବନେ ତେ ଥାକେ ସଦା ହରି ନାଇ ନରୋତ୍ତମ ମାଗେ ତାର ସଙ୍ଗ କଣ କହିଲେ ସେ ପଥରେ ଏ ପଥରେ କି ସେଟା ଗ୍ରୀ ବାବନତେ ଥାକେ ହା ଗୌରାଙ୍ଗ ବୋଲି ଡାକେ ନରୋତ୍ତମ ମାଗେ ତାର ସଙ୍ଗ ହଁ ଏ ପଦ ଠିକ ସେ ସନ୍ନ୍ୟାସୀ ହଉ କି ଗୃହସ୍ଥ ହଉ ଯଦି ଗୌରାଙ୍ଗ ବୋଲି ଡାକୁଛି ମୁଁ ତାର ସଙ୍ଗ ଦରକାର ଆମର ଆସୋସିଏସନଟା ଏତେ ବଡ ଗୋଟେ ଜିନିଷ ସଙ୍ଗଟା ଗୋଟେ ଏତେ ବଡ ଜିନିଷ ମାନେ ଗୋଟେ କ୍ଷଣ ଯଦି ତୁମେ କିଛି ପ୍ରିନ୍ସିପଲକୁ ତୁମେ ଲୁଜ୍ କରିଦେଲ ଇଭିନ୍ ୱାନ୍ ମୁଭମେଣ୍ଟ ସ୍ଲାକ୍ କରିଦେଲ ଗୋଟେ ପ୍ରିନ୍ସିପଲକୁ ପଶିଗଲା ବିଷୟର ଇନ୍ଫ୍ଲୁଏନ୍ସ ମାନେ ବିଷୟ ୱେଟ୍ କରି ରହିଛି ପାଣି ଭିତରେ ତୁମେ କ'ଣ କରିବ ଟିକେ ଯେଉଁଠୁ ଓହ୍ଲେଇବ ଗୋଟେ ନୌକା ରହିଛି ପାଣି ନାହିଁ ଟିକେ ଓହ୍ଲେଇବ ମାନେ ପାଣି ଟଚ୍ କରିବ ବିଷୟଟା ସେଭଳିଆ ବଡ଼ ପ୍ରୋବ୍ଲେମ୍ ହେଲା ବିଷୟରେ ଦୋଷ ନାହିଁ ଆମେ ଅନାଦିକାଳରୁ ଆମର ଏକ୍ସପିରିଏନ୍ସ ଗୁଡ଼ା ଅଛି ବିଷୟ ଭୋଗର ବୁଦ୍ଧି ଅଛି ସେଥିପାଇଁ ଆମକୁ କେମିତି ଚଳିବାକୁ ପଡ଼ିବ ଶରୀରଟା ରହିବ ବିଷୟ ପ୍ରତି ଆସକ୍ତି ହବାନି ଆଉ ଭଗବାନ ପ୍ରତି ଆସକ୍ତି ବଢ଼େଇବା ଏଇ ଯେଉଁ ମହାଭାରତ ଯୁଦ୍ଧ ଭଗବାନ ଯେଉଁ ଅର୍ଜୁନଙ୍କୁ ଶିକ୍ଷା ଦେଉଛନ୍ତି ଏର ଆକ୍ଚୁଆଲି ଯଦି ତତ୍ତ୍ୱ ଦେଖିବା ଭଗବାନ ଯୋଗୁଁ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମିକମ୍ ଶରଣମ୍ ସବୁ ଛାଡ଼ିକି ମୋର ଶରଣ ନିଅ କିଏ କରିପାରିବ ଯିଏ ସବୁ ଧର୍ମ ଛାଡ଼େ ସେ କେବଳ ଗୋଟେ ଜିନିଷ ଛାଡ଼ିପାରିବ ଆସକ୍ତି ଯୋଗୁଁ ଦେଖନ୍ତୁ ଗୋଟେ ଛୋଟ ଉଦାହରଣ ଦେଇଦେବି ଗୋଟେ ପୁଅଟେ ଗୋଟେ ଝିଅକୁ ଭଲ ପାଉଛି ସେ ସବୁ ଧର୍ମ ଛାଡ଼ି ଦେଉଛି ପିତାମାତା ତ ଜନ୍ମ ଦେଇଥିବେ ସେ ପିତାମାତା କଥା ଶୁଣିବନି କାଷ୍ଟ ଗୋଟେ ଅଛି ନା ବର୍ଣ୍ଣାଶ୍ରମ କାଷ୍ଟ ସିଷ୍ଟମ କାଷ୍ଟ ସିଷ୍ଟମକୁ ମାନିବନି ସୋସିଆଲ କଷ୍ଟମକୁ ମାନିବନି ଗୋଟେ ଲଷ୍ଟର ଗୋଟେ ଭଲ ପାଇବାର ବଡିଲି ଆଟାଚମେଣ୍ଟର ଇନ୍ଫ୍ଲୁଏନ୍ସ ସେ କୃଷ୍ଣ କହୁଛନ୍ତି ଜଷ୍ଟ ଗିଭ୍ ଅପ୍ ଏଭ୍ରିଥିଂ ଟେକ୍ ସରେଣ୍ଡର ଜଷ୍ଟ କମ୍ ଟୁ ସରେଣ୍ଡର ଇଟ୍ ଇଜ୍ ନଟ୍ ପସିବୁଲ୍ ୱିଦାଉଟ୍ ଲଭ୍ ୱିଦାଉଟ୍ ଲଭ୍ ୟୁ କ୍ୟାନ୍ ପ୍ରେମଟା ନହେଲେ କେହି କରିପାରିବେନି ଏଇଟା ଭାରି କଷ୍ଟ ଜିନିଷ ସବୁ ପ୍ରକାର ଜିନିଷକୁ ଛାଡ଼ିବାକୁ ପଡ଼ିବ କିନ୍ତୁ ଏତେ ସହଜ ନୁହେଁ ଆମ ପାଇଁ ତେଣୁ ଆମକୁ କ'ଣ କରିବାକୁ ପଡ଼େ ଏକ ପ୍ରିନ୍ସିପଲ୍ ଦେଇ ବିଚାର ଆମେ ଆମେ ବୈଷ୍ଣବ ପ୍ରିନ୍ସିପଲରେ ଯାଉଛେ ବୈଷ୍ଣବ ହବା ଅର୍ଥ ନୁହେଁ ଯେ ଆମେ ଆମ ବିଚାରଧାରା ଚାଲିବା ଏଇଟା ଗୋଟେ ଭୁଲ ଧାରଣା ଭଗବାନଙ୍କୁ ସମସ୍ତେ ପୂଜା କରୁଛନ୍ତି ଆମର ଜେଜେ ପୂଜା କରୁଥିଲେ ତୁମେ ବି ପୂଜା କରୁଥିଲ ତୁମ ଆତ୍ମା ବି ପୂଜା କରୁଥିଲେ କୃଷ୍ଣ ଜନ୍ମାଷ୍ଟମୀ ଆଜି ଜନ୍ମାଷ୍ଟମୀ ନା ବାହାର ଲୋକଙ୍କର ନା କାଲି କାଲି ଜନ୍ମାଷ୍ଟମୀ ନା ସବୁ ଲୋକ ବି ଉପାସ କରନ୍ତି କୃଷ୍ଣ ପୂଜା କରନ୍ତି ସେଟା ଭଗବାନଙ୍କ ସେବା ନୁହେଁ ସେଠୁ ବିଧି ମାନିକି କର୍ମକାଣ୍ଡ ହିସାବରେ କର୍ମ ନେଉଛନ୍ତି ଆମେ ବୈଷ୍ଣବ ହେଇଗଲେ ଆମେ ସେ କେବଳ ଗୋଟେ ବିଧିକୁ ଫଲୋ କରି ଚାଲିବା ସେମିତି ନୁହେଁ ଆମର ବିଚାରଧାରାଟା ହିସାବରେ ଭକ୍ତି ହବନି ଆମକୁ ଯେଉଁଟା ଭଲ ଲାଗୁଛି ମୁଁ ଏତେଟା ଭଲ ଲାଗୁଛି ମୋର ଏମିତି କରିବି ସେଟା ସେ ଆଇଡ଼ିଆରେ ଚାଲିପାରିବିନି ସେ ବିଚାରଟାକୁ ଭଗବାନ ପ୍ରତିହତ କରୁଛନ୍ତି ଅର୍ଜୁନ ଅହିଂସା ଅହିଂସା ହେଉଛି ପରମ ଧର୍ମ ଅର୍ଜୁନ ସେଇଟା କରିବା ପାଇଁ ଚାହୁଁଛନ୍ତି ଭଗବାନ ପ୍ରତି ଏଇଟା କଣ୍ଡେମ୍ କରୁଛନ୍ତି ନୁହଁ ଏଇଟା ପ୍ରିନ୍ସିପଲ ତୋ ବିଚାର ହିସାବରେ ଚାଲିପାରିବ ସେଟା ଠିକ୍ ନାହିଁ ତେଣୁ ଭଗବାନ ଦୋଷ ଦେଖାଉଛନ୍ତି ତୁମର ଦୋଷ ହେଲା ତୁମେ ଯେଉଁ ଭାବୁଥିଲ ତୁମର ମଙ୍ଗଳ ହବନି ବୋଲି ମଙ୍ଗଳ ଏହା ହିଁ ହବ ତୁମକୁ ଅକୀର୍ତ୍ତି ଲୋକମାନେ ତୁମକୁ ଘୃଣା କରିବେ ଜୀବନର କୌଣସି ହିସାବରେ କେହି ବିଚାର କରିବା ଉଚିତ ନୁହେଁ ଆମେ ଗୁରୁ ଆମେ ବିଶେଷ କରି ବୈଷ୍ଣବମାନେ ଆମେ ଗୁରୁ ବୈଷ୍ଣବଙ୍କର ବିଚାରକୁ ଛାଡ଼ିକି ଆମେ ଯେତେ ବଡ଼ ସୁନ୍ଦର କାମ କଲେ ବି ଆମକୁ ସକ୍ସେସ୍ ମିଳିବ ସମ୍ଭବ ଯେତେ ତୁମେ ସୁନ୍ଦର ବ୍ୟବହାର ତୁମର ଥାଉ ବହୁତ ଜେଣ୍ଟଲମ୍ୟାନ୍ ଅଛନ୍ତି ଜଗତରେ ବହୁତ ଜେଣ୍ଟଲମ୍ୟାନ୍ ଅଛନ୍ତି ତାଙ୍କ ଡିଲିଙ୍ଗସ୍ ବହୁତ ଜେଣ୍ଟଲ ବହୁତ ସୁନ୍ଦର ତାଙ୍କର ଜୀବନଶୈଳୀ ଦ୍ୟାଟ୍ ଇଜ୍ ଡିଫରେଣ୍ଟ ଥିଙ୍ଗ୍ ଦ୍ୟାଟ୍ ଇଜ୍ ଡିଫରେଣ୍ଟ ଥିଙ୍ଗ୍ ୟୁ ମେ ବି ଜେଣ୍ଟଲ ୟୁ ମେ ବି ଭେରି ଏଜୁକେଟେଡ୍ ୟୁ ମେ ବି ଭେରି କୋପରେଟିଭ୍ ଦ୍ୟାଟ୍ ଇଜ୍ ସୋସିଆଲ୍ କଷ୍ଟମ୍ ହୁ ଏଭର୍ ୟୁ ମେ ବି ୟୁ ହାଭ୍ ଟୁ ଫଲୋ ଆଚାର୍ଯ୍ୟ ପରମ୍ପରା ସିଷ୍ଟମ୍ ଦେନ୍ ୟୁ କ୍ୟାନ୍ ଗେଟ୍ ସକ୍ସେସ୍ ହାଉ ଏଭର୍ ଇଲେଭେଟେଡ୍ ୟୁ ମେ ବି ଇନ୍ ସୋସିଆଲି ଅର୍ ଇଣ୍ଟେଲେକ୍ଚୁଆଲି ଇଭେନ୍ ଇନ୍ ଆକର୍ଡିଂ ଟୁ କଷ୍ଟମ୍ ବେଦିକ କଷ୍ଟମ୍ ୟୁ ଆର୍ ଭେରି ଷ୍ଟ୍ରିକ୍ଟ ଟୁ strict adhere to Vedic principles. But success will come only when you follow Guru Parampara system, Parampara Acharya systems. Only success will come. Therefore, Krishna insists, Arjuna, no, just give up your own idea. Spiritual life means problem, spiritual problem comes from own idea in spiritual life. Own idea creates problems. I like this, I like this, I like this. This is hampering. Spiritual lives, we are hampering our spiritual life. Hampering, whatever you can say. We don't like many things. We have many ideas, good ideas. Oh, I want to stay here, I want to do these things. No. You don't know your position. Super soul will know, Krishna will know. He will reveal to you. If you follow, then he will reveal to you. This is a revealing process. Jeti sundar vichar thao, sera kebe success hai pari vanyan. Bohut bada ta sukma vichar. Mana rukhya ka kodi va, Gurudev ko hindi. Rekhan, khura dharara patha. Surf, reserve path. Surf reserve path. Bhakti juga. Gurudev used to say, surf reserve path. You cannot divert. Kutte second, jo khura chalai dekhi chana, टिके हाला मान दब काटी कारण आम गोटे अलग जीवन जाऊे आम निज विचार चलते खाऊ पीते बोलते शोले जमती स्कूल को मोर दसटा बेल जबार अच्छे मैं आठटा बेल उठले असुविधा कौन अच्छे मोर दसटा बेल स्कूल अच्छे जार दसटा बेल स्कूल से मैं आठ नौ उठी मोर तो स्कूल जबार अच्छे तुम्हें सेमती मोर षोल बेल जप कर दसटा उठले कौन अच्छे मोर बारटा उठी मोर षोल बेल जप कर नो यू कैन डू इट तुम्हें स्कूल को आठटा बेल उठी स्कूल को दसटा बेल जी तुम्हें कहना मुझ षोलमा जप मोर दसटा बेल उठी करी दिन दसटा बेल उठी मोर जो जप कल तुम कौन है मोर षोलमा सारियार अच्छे नो 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 यू हाव टू वेक अप इन मॉर्निंग अच्छा मैंने के कहे कारण किसी आक्टिविटीज अच्छी मेटेरियल आक्टिविटीज सहित स्पिरिचुआल लाइफ किसी संबंध ना कि स्पिरिचुआल आक्टिविटीज सहित स्पिरिचुआल लाइफ संबंध अच्छी बहुत केयरफुली आपको डिलिंगस करा पड़ो जमी खाइबा जमी कथ खाइबा आम भक्त हो गले जमी चल जा ना ना तार सदाचार कहीं स्वर चले महाप्रभु स्पेसीफिक इन्स्ट्रक्शन दे सनातन गोस्वामी तुम वैष्णव सदाचार रचना कर हरिभक्ति विलास रचना कर गोपाल भट्ट गोस्वामी वृत से रचना कले शिव जिनस वैष्णव मैंने आम गोटे अलग जीवन चाहे गोटे मुझे ओडिया कौन कही पार नहीं भूली हूँ आज मन पड़ी गल हटात कमी ये धाराटा गोटे एम बंची बंची मर बंची बंची मर डिसेबल गोटे ट्रु डिसेबल ड्यूटी हूँ से लिविंग डेड बॉडी ट्रु डिसेबल इज लिविंग डेड बॉडी ऑल्दो इज लिविंग इज लाइक ए डेड बॉडी बिकॉज ही डोंट हैव एनी इंडिपेंडेंट ही डोंट हैव आइडिया ही कैन पुट हिज ओन आइडियाज नथिंग And Gurudev said, once you use your independence, you cannot restrain. When you are restraining your independence, you are no more a surrender soul. Because Gurudev said everything. Tumhe vichar dhara ko jodi dala, tumhe saranagat hoicho. Nahi, Guru Krishna pada pada, tumhe saranagat hoicho. Success paibi ki nahi, that is a different thing. But I have to follow. Mate safalata milibe kare jibana seta katha nahi. Mujhe thara mundo biki jaye feri paribini. Seta tanka hatare. आ तुम्हें कहीपर मत भल लगुच करी एटा ठीक एटा भूल ना से विचारधारा से नुहे अर्जुन भगवान से सब दुग दिग्वर देखा जड़े विधिवत्ता भगवान जो भक्त आज भगवान से गोटे जीव को इंडिपेंडेंट प्रपर यूज करने बहुत दिग्वर देखा डिरेक्शन यहाँ देख ये तर्क कौन भगवान कौन देखे आत्मा विषय में बौद्ध मत स्थापन कले नैतिक मत स्थापन कले शास्त्र मत स्थापन कले गोटे जीव को कन्विन्स करवा बहुत कष्ट एटा ठीक एटा भूल गोटे जीवर तार एटा प्रोन सी तार हैबिट तार एटा सी जहाँ आइडिया चिंता कर सीटा होची ठीक सी जानी परिवे गोटे कन्विन्स करेबा एतमै आमे सब इंडेट कौन कह ऋणी वी आर ऑलवेज इंडेट टू आचार्यस नॉट ओनली फ्रॉम वैदिक साइड दे आर कन्विन्सर्स नो फ्रॉम प्रैक्टिकल लाइफ फ्रॉम शास्त्र फ्रॉम देयर ओन एक्सपीरियंस From Acharya Parampara system, always they want to protect us. They want to kill our ideas. They want to smash our ideas because we have ideas. Oh, I want to stay here. I want to do these things. I want to. We don't know what benefit we can achieve by performing so-called service. They know us. Why we are always indebted to acharyas? They are using their valuable time, valuable energy. Like Gurudev used to say, a guru is using gallon spiritual blood for a conditioned soul. He can stand Radha Kund, he can stay anywhere, he can chant Hare Krishna Mahamantra. This is not a big problem for him. Fasting is a big problem for us. I have to fast like tomorrow, Janmashtami. I fast. Fasting is their business. Yeah, fasting is their food. They don't care about this. But today I was preparing code, Gurudev saying, if someone is surrender soul, he don't want, he's a madman, Gurudev saying, he's a madman. Because he's a madman. Why he's a madman? He forgot his body. He don't know how to take care of this body. Because you have to serve Krishna. He don't know about his body. He's a madman. And who will take care of his body? Krishna. Gurudev said, Krishna. And we are always worried about body. My body is thick, body is fat. I want this vitamin. Gurudev said, no. He's a madman. The pagalo. But saranagatatma, prakriti rode pagalo. ପାଗଳ ମାନେ କ'ଣ ତା କରିବାର ଅଛି ନା ଜୀବନରେ? ମୋତେ କୃଷ୍ଣଙ୍କୁ ମୋ ସମୟ ସରିଯାଉଛି, ମୋତେ କୃଷ୍ଣ ପାଇଁ କିଛି କରିବାର ଅଛି ଜୀବନରେ? ପ୍ରଭୁପଦ ସବୁବେଳେ ବ୍ୟସ୍ତ ହଉଥିଲେ. ପ୍ରଭୁପଦ କଥାଟା ଶୁଣିବା ପ୍ରଥମେ, ପ୍ରଭୁପଦ କେତେ ବ୍ୟସ୍ତ ହଉଥିଲେ, ମୁଁ ଯେକୌଣସି ସମୟରେ ସହର ଛାଡ଼ିଦେବି, ମୁଁ ବୃଦ୍ଧ ହେଇଗଲି. କିନ୍ତୁ ମୁଁ ସବୁବେଳେ ରିକ୍ୱେଷ୍ଟ କରୁଛି, ତୁମେମାନେ ଆମେରିକାନ ଯୁବକ, ମୋର ବିଶ୍ୱାସ ଅଛି ତୁମେମାନେ ମୋର ମିଶନକୁ ଚଳେଇବ. ଆମ କୃଷ୍ଣଙ୍କୁ ସବୁବେଳେ ପ୍ରାର୍ଥନା କରୁଛି, ମୋତେ ଟିକେ ହାଫ୍, ମୋତେ ଟିକେ କିଛି ଦିନ ମୋତେ ଚାନ୍ସ ଦିଅନ୍ତୁ, ମୁଁ ଏଇଟା କମ୍ପ୍ଲିଟ୍ କରିବି. ଏଇଟା ଗୁରୁଙ୍କ କାମଟା ନା, ଆମେ ତ କରିବାର ଅଛି. ଜଗତର ଆମର କିଛି ଦରକାର ନାହିଁ, ଜଗତ ଲୋକ ସହିତ ସମ୍ମାନ କିଛି ଦରକାର ନାହିଁ. ଗୁରୁଙ୍କ ପାଇଁ କିଛି ଆମର କରିବାର ଅଛି, କୃଷ୍ଣ ପାଇଁ କିଛି କରିବାର ଅଛି ଆମ ଜୀବନରେ. କାହିଁକି ପ୍ରତିକୂଳ ହେଇଯିବ? ଆଜି ଯେଉଁ ଭଜନ କରୁଛ ଭାବନି, ତୁମେ ତୁମର 50 ବର୍ଷ ହେଇନି, ଯାହାର 50 ତାଙ୍କ ସହ 50 ହେଇଛି ଜାଣିଦେବେ, ଆମର 50 ହେଇଗଲା ଆମେ ବି ଜାଣିପାରୁଛୁ. ବୟସ ହେଇଗଲେ ତୁମେ ଜାଣିପାରିବ, ତୁମେ ସେଇ ବ୍ୟକ୍ତି ଥିବ, ତୁମର କୁଆଡ଼େ କଥା କହିବାକୁ ବଳ ପାଇବନି, ସବୁ ବଦଳିଯିବ. ଖାଇବା ବଦଳିବ, ଶୋଇବା ବଦଳିବ, ସବୁ ବଦଳିଯିବ, ସବୁ ପ୍ରତିକୂଳ ହେଇଯିବେ. ସେତେବେଳେ କେଉଁଠି କୃଷ୍ଣଙ୍କର କ'ଣ କରିବ? ତୁମେ କେଉଁ ସେବା କରିବ? ବହୁତ ବିଚାର, ବହୁତ ସୁନ୍ଦର ବିଚାର ଗୁଡ଼ିକ ଜୀବନରେ ଆମକୁ ବଞ୍ଚିବାକୁ ପଡ଼ିବ. ଆମର ନିଜର ଆଇଡ଼ିଆ କିଛି ରଖିବାକୁ ପଡ଼ିବନି. ଅର୍ଜୁନଙ୍କର, ଭଗବାନ ଅର୍ଜୁନଙ୍କୁ କେବଳ ଗୀତା କହିବାର କାରଣ ହେଉଛି ଏଇଟା, ତାଙ୍କର ଅହିଂସା ବୃତ୍ତି ଜଗତରେ ସମସ୍ତେ ପ୍ରଶଂସା କରିବେ, କିନ୍ତୁ କୃଷ୍ଣ ପ୍ରଶଂସା କରୁନାହାନ୍ତି. ସିନା ଆମର ଯେତେ ଭଲ କର୍ମ ଆମେ କରୁଛେ, ଯେତେ ସୁନ୍ଦର କର୍ମ କରୁଛେ, ଯେତେ ଆମେ ଗୋଟେ ଭଦ୍ର ପିଲା, ଆମେ ଭଲ କର୍ମ କରୁଛେ, ସେତେ ସେତେ କ'ଣ ଅଛି? ତୁମର ସେ ଭଦ୍ରାମୀକୁ ନେଇକି ଜଗତର ନରକକୁ ଯିବ. ଅଲମ୍ପିକରେ ଯିଏ ପୁରସ୍କାର ପାଇଛନ୍ତି, ବିଶ୍ୱରେ ଯିଏ ନୋବେଲ ପୁରସ୍କାର ପାଇଛନ୍ତି, ଜଗତର ଯେତେ ବଡ଼ ବଡ଼ ମେଡାଲ ଅଛି, ସବୁ ଧରିକି ଗୋଟେ ଲୋକ ନରକକୁ ଯିବ. କାହିଁକି? ସେ କୃଷ୍ଣଙ୍କୁ ଭଜନ କଲେନି, ସର୍ବବନ୍ଧନ ରହିଲା. ଆମକୁ କୌଣସି ତଥାକଥିତ, ଏପରିକି ଆମେ ଜଣେ ଭଦ୍ର ବ୍ୟକ୍ତି, ଆମ ଭଦ୍ରାମୀ ଠିକ ଅଛି, ଜଗତର ଭଦ୍ର ଅଭଦ୍ର ହେବା ଠିକ ନୁହେଁ, କିନ୍ତୁ ଆମର ଭଦ୍ରାମୀ, ଆମର ଶିଷ୍ଟତା, କୃଷ୍ଣ ଭକ୍ତି ବିନା ସବୁ ହେଉଛି ମୂଲ୍ୟହୀନ. କିଏ ଲେଖିଲେ? ଭକ୍ତିମନ ଠାକୁର ଲେଖିଲେ, କୃଷ୍ଣ ଭକ୍ତି ବିନା ବ୍ୟକ୍ତିର ଯେତେ ପ୍ରକାର ଯୋଗ୍ୟତା ଅଛି, ତା ବ୍ୟକ୍ତିକୁ ନର୍କରୁ ବଞ୍ଚିତ ହେବାକୁ ସାହାଯ୍ୟ କରିବ ନାହିଁ. ସମସ୍ତ ଆଶ୍ରମ ସେ ଲେଖିଛନ୍ତି, ସଦ୍ଗୁଣ ଅର୍ଜନ କରିବାକୁ ଚେଷ୍ଟା କର ନାହିଁ, ବରଂ କୃଷ୍ଣ ଭକ୍ତି କର, ସଦ୍ଗୁଣ ଆପେ ଆପେ ଆସିବ. ଭକ୍ତିଟା ଆମର ପ୍ରାଧାନ୍ୟ ନା? ଆଉ ଭକ୍ତିଟା କିଭଳି କରିବା? ଏଇ ଗୁରୁକୃଷ୍ଣ ପରମ୍ପରାରେ ଭଗବାନ ଯାହା କହୁଛନ୍ତି, ଶିକ୍ଷା ଦେଉଛନ୍ତି, ଆମେ ଗୋଟେ ଷ୍ଟ୍ରିକ୍ଟ ଫଲୋଅର୍ ହେବାକୁ ପଡ଼ିବ. ଡାଇଭର୍ଟ କିଛି କରିହେବନି, ଆଉ ସବୁବେଳେ ପ୍ରାର୍ଥନା କରିବାକୁ ପଡ଼ିବ, କୃଷ୍ଣ ଆପଣଙ୍କର କ'ଣ ୱିଲ୍, କ'ଣ ଇଚ୍ଛା, ମୁଁ ଅପେକ୍ଷା କରି ରହିଛି ସବୁବେଳେ. ଯଦି ଆମେ ଟିକେ ନେଗ୍ଲେକ୍ଟ କରିଦେବା, ଆମେ ଯେତେ ନେଗ୍ଲେକ୍ଟ କରୁଛେ, ଏ ନେଗ୍ଲିଜେନ୍ସର ରେଜଲ୍ଟ କ'ଣ ହେବ ଜାଣିଛ? ନେଗ୍ଲେକ୍ଟର ଯେଉଁ କ'ଣ ଅବହେଳାର ପରିଣାମ କ'ଣ ହେବ ଜାଣିଛ? ଅଭ୍ୟାସ ଖରାପ ହବ. ସମଟାଇମ୍ସ ୱି ଡୋଣ୍ଟ କେୟାର, ସମଟାଇମ୍ସ ନେଗ୍ଲେକ୍ଟିଂ. ନେଗ୍ଲେକ୍ଟିଂ ମିନ୍ସ ୱି ଆର୍ ଇନକ୍ରିଜିଂ ଅର୍ ବ୍ୟାଡ୍ ହାବିଟ୍ସ. ହ୍ୱେନ୍ ୱି ଆର୍ ନେଗ୍ଲେକ୍ଟିଂ ବୈଷ୍ଣବ ଏଟିକେଟ୍ସ ଅର୍ ବୈଷ୍ଣବ ପ୍ରିନ୍ସିପଲ୍ସ, ଆଚାର୍ଯ୍ୟ ପ୍ରିନ୍ସିପଲ୍ସ, ୱି ଆର୍ ଗିଭିଂ ଚାନ୍ସ to senses, or we can say we are increasing our bad habits. Bad habits means whatever, eating, sleeping, whatever it may be. Therefore, weakening from our spiritual life, we are very strict to our principles. Negligence is very, very bad qualities. And many times if you neglect, then mind always strong. He always wants excuse. Therefore, we are strict follower of acharyas. However, I was always discussing these things. Even in West, 1970-72, Prabhupada said to Western, is about Mangalarati. Prabhupada said, no, whether you are staying in hell or heaven, where my disciples are staying, I don't worry. You can stay anywhere, but you have to chant six round, you have to attend Mangalarati. ଏସବୁ ପ୍ରିନ୍ସିପଲ୍ ସେ କାହିଁକି କହୁଥିଲେ ନା ଆମେ ଯେତେ ନେଗ୍ଲେକ୍ଟ କରିଦେବା ଆମ ମୁଣ୍ଡରେ ବିଷୟଟା ପଶିଯିବ, ଅଭ୍ୟାସ ଖରାପ ହେଇଯିବ, ବୟସ ଯେତେ ଅଧିକା ହବ ସେତେ ଅଭ୍ୟାସ ଖରାପ ହେଲା, ଏଇଟା ତୁମେ ପ୍ରି ମାଚ୍ୟୁର୍ଡ ହେଇଗଲ, ବ୍ୟାଡ୍ ହ୍ୟାବିଟ୍ଟା ତୁମେ ପ୍ରି ମାଚ୍ୟୁର୍ଡ ହେଇଗଲା, ଆଉ ତାକୁ ପାରିବନି ବାପା। ଆୟୁର୍ବେଦ ବି ସେଇଟା କହୁଛି ନା, ଆୟୁର୍ବେଦ କହୁଛି ଯାହା ତୁମର ହ୍ୟାବିଟ୍ସ ଚେଞ୍ଜ କରିବାର ଅଛି ବିଫୋର 45 ରାଇଟ୍, 45 ପୂର୍ବରୁ 50 ପୂର୍ବରୁ 45-50 ପୂର୍ବରୁ ତୁମର ଅଭ୍ୟାସ ଗୁଡ଼ାକ ଚେଞ୍ଜ କର, ସେଥିପାଇଁ ତୁମକୁ ଏଇଟା ଗୋଟେ ଅଳ୍ପ ଷ୍ଟ୍ରେଟ୍ରେ ତୁମେ କରିପାରିବ, ତାପରେ ତୁମକୁ ହେଭି ଷ୍ଟ୍ରେଟ୍ କରିବାକୁ ପଡ଼ିବ। କେହି ସେନ୍ସେସ୍ ମାନେ ଆକ୍ୱେଣ୍ଟେଡ୍ ହେଇଗଲ ଏବେ, ସେଥିପାଇଁ ଆମକୁ ପ୍ରିନ୍ସିପଲ୍ଟା ଫଲୋ କରିବାକୁ ପଡ଼ିବ ଯାହା ସବୁ କୁହାଯାଉଛି। ଯେମିତି ଆଉ ସବୁ ବଡ଼ ପ୍ରିନ୍ସିପଲ୍ ହେଲା, ଆମେ ଗୁରୁକୃଷ୍ଣଙ୍କର କଥାକୁ ଠିକ୍ସେ ଶୁଣିବା, ଆଉ ପ୍ରାର୍ଥନା କରିବା, କୃପା ଭିକ୍ଷା କରିବା ମହାପ୍ରଭୁଙ୍କୁ, ସେ ଶକ୍ତି ହିସାବରେ ଚାଲିବା। ମାନେ ଜୀବନଯାତ୍ରାଟା ଏତେ ସହଜ ନୁହେଁ, କର୍ମଫଳ ଏଣେ ଅପେକ୍ଷା କରି ରହିଛି, ଟିକେ ଏଣେ ଢେଲା କରିଦେବା ସେ ମାଟି ବସେ। ଆମେ କିଛି ବୁଝିପାରୁନୁ, ମୁଁ ଏତେ ଦିନ ଭଜନ କଲି ମୋର କ'ଣ ଲାଭ ହେଲା, ବେଳେବେଳେ ଗୋଟେ ଡିଭୋଟି କ୍ୱେଶ୍ଚନ୍ କରେ ନା, ମୁଁ ଏତେ ଦିନ ଭଜନ କଲି ମୋର କ'ଣ ଲାଭ ହେଲା, ଯେମିତି ଆପଣ କେତେଦିନ ହେଲା ଆପଣଙ୍କର, ଆପଣ କେତେ ବର୍ଷ ହେଲା ଭଜନ, 17 ବର୍ଷ ହେଇଗଲା। ଆପଣ କ୍ୱେଶ୍ଚନ୍, 17 ବର୍ଷ ଲାଭ ହେଲା ମୋତେ କ'ଣ ହେଲା, ମୁଁ ଆସି ପୁଣି ଘରେ ରହିଲି ମୋର କ'ଣ ଲାଭ ହେଲା, ଜଣେ ପ୍ରଶ୍ନ କରିବା ନା। 17 ବର୍ଷର ଲାଭ ଏତିକି ହେଲା, ଆପଣ ଯେତିକି ଭୋଜନ କରିଛନ୍ତି ଯାହା କରିଛନ୍ତି ତା କର୍ମଫଳଟା ଯେତିକି ଭୋଗିବାର ଥିଲା ସେତିକି କାଉଣ୍ଟ୍ରାକ୍ଟ ହେଇକି ରହିଛି, ପ୍ରତିହତ ହେଇକି ରହିଛି, ନହେଲେ ସେତିକି ଆଟାକ୍ କରିଥାନ୍ତା ଆପଣଙ୍କୁ। ବର୍ତ୍ତମାନ ଯେତିକି ପ୍ରୋବ୍ଲେମ୍ ଭୋଗୁଛନ୍ତି ୟାଠୁ ଅଧିକ ପ୍ରୋବ୍ଲେମ୍ ଥିଲା, ଆଉ ଏଇଟା କଣ୍ଟିନ୍ୟୁ ବି କରିପାରୁନଥାନ୍ତେ, ଏଇ ଜୀବନଟା କଣ୍ଟିନ୍ୟୁ ବି କରିପାରୁନଥାନ୍ତେ। ଖେଳିବାଟା ଏଇ ଯେଉଁ ଦେଖୁଛନ୍ ଆଜି କ'ଣ 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 ଖେଳନ୍ତି ସେଇଟା ଗୋଟେ, ଏଇ ଯେଉଁ ଫୁଟବଲ ତ କ'ଣ ଦିନମାନେ ଠିଆ ହୁଅନ୍ତି ନା କ'ଣ, ହକି ଦିନ ହକି ଫୁଟବଲ ତ କେହିକୁ ଯାଆନ୍ତିନି, ତାଙ୍କ ଭିତରେ ସବୁ ଖେଳନ୍ତି। ଏଇଟା ଯେଉଁ କ'ଣ ଏଇଟା ଗୋଟେ କ'ଣ କ୍ରିକେଟ୍ଟା ଦେଖୁ ନା, ସେଠି ତାଙ୍କର ଯେଉଁ କ'ଣ ସବୁ, ମୁଁ ତ ଛୁଆଟେ ସେଇଟା ସବୁ ଜାଣିଥିଲେ, ଏବେ ଆମର ଜ୍ଞାନ ବେଶୀ ଆସୁନି ଏବେ କ'ଣ କେମିତି, ତାଙ୍କର ଯେଉଁ ପିଲାଗୁଡ଼ାଙ୍କୁ ସବୁ ଚଏସ୍ କରନ୍ତି, ସେ ଦେଖିବେ କିଏ କଣ୍ଟିନ୍ୟୁଟି କରିପାରୁଛି। ତୁମେ ଆସିବ ସେ କ'ଣ ବୁଲାନ୍ତି ନା, ବ୍ୟାଟ୍ଟା ବୁଲେଇ ଦେଇକି ସେ ଛକାଟା ଗୋଟେ ମାରିଦେବ, ତାପରେ ବୋଲ୍ଡ ହେଇଯାଇଥିବ, ଫେରେ କ'ଣ ଲାଭ ହେଉଛି, କଣ୍ଟିନ୍ୟୁଟା ଗୋଟେ ଜିନିଷ ନା। ଆଉ ସ୍ପିରିଚୁଆଲ ଲାଇଫ୍ରେ କଣ୍ଟିନ୍ୟୁଟା ଇଜ୍ ଇମ୍ପୋର୍ଟାଣ୍ଟ, କାରଣ ଗୋଟେ ସକ୍ସେସ୍ ପାଇବାକୁ ହେଲେ, ସଫଳତା ପାଇବାକୁ ହେଲେ ଆମକୁ ସେଇ ସେବାଟା ସେଇ ଜିନିଷଟା କଣ୍ଟିନ୍ୟୁ କରିବାକୁ ପଡ଼ିବ, ଚାଣ୍ଟିଂ ମଙ୍ଗଳାରତି ଆମର ସେବା ପୁରା କଣ୍ଟିନ୍ୟୁ କରିବାକୁ ପଡ଼ିବ। କଣ୍ଟିନ୍ୟୁଟିରୁ ଜଣଙ୍କ ଷ୍ଟାବିଲିଟି ଜଣାପଡ଼େ, ତାର ସରେଣ୍ଡର ଜଣାପଡ଼େ। ଯିଏ ଯେତେ ଚଞ୍ଚଳ, ଚଞ୍ଚଳ ବୋଲି କେମିତି ଜାଣିବେ ଜଣଙ୍କୁ, ଜଣଙ୍କ ସ୍ୱଭାବ ଚଞ୍ଚଳ ବୋଲି କେମିତି ଜାଣିବେ, ତାର ସେବାରେ କଣ୍ଟିନ୍ୟୁଟି ନଥିବ, ତାର ସେବାରେ କଣ୍ଟିନ୍ୟୁଟି ନଥିବ, ସବୁବେଳେ ସେ ଫ୍ରିକ୍ଲି ସବୁବେଳେ ସେ ଚେଞ୍ଜ କରିବା ପାଇଁ ଚାହୁଁଛନ୍ତି ସବୁ ଜିନିଷକୁ। ସେ ଲୋକମାନଙ୍କୁ ସକ୍ସେସ୍ ମିଳିବା ବହୁତ କଷ୍ଟ, ସେ କିଛି ଏଥିରୁ ଗୋଟେ ଟେଷ୍ଟ ପାଇବେ, ସେଥିରୁ ଗୋଟେ ଟେଷ୍ଟ ପାଇବେ, ନା ନା ନା, ଗୋଟିଏ ଜିନିଷକୁ ଡିଟରମିନ୍ କର, ପ୍ରାର୍ଥନା କର, ରୁଚି କର, ସେଇଥିରୁ ତୁମେ ସକ୍ସେସ୍ ପ୍ରାପ୍ତ ହେବ। ଆମେ ଦେଖିବା ଦରକାର ଏ ଯେଉଁ କ୍ୟାରିୟର ସେମାନେ ଗଢ଼ନ୍ତି, ପ୍ଲସ୍ ଟୁ ପରେ କ୍ୟାରିୟର ଗଢ଼ନ୍ତି, ଦେଖ ନା, ଯିଏ ସଙ୍ଗୀତ ବିଦ୍ୟାଳୟରେ ପଶିବ, ସଙ୍ଗୀତ ବିଦ୍ୟାଳୟରେ ପୁଣି ତବଲା ଅଛି, ହାରମୋନିୟମ ଅଛି, ଗିଟାର ଅଛି, ଓଡ଼ିଶୀ ସଙ୍ଗୀତ ଅଛି, ଯିଏ ଯେଉଁ ସେକ୍ସନ୍ ନେବା କଥା ନେଇଯିବେ ପ୍ରଥମେ, କଲେଜରେ ଯିଏ ପଢ଼ୁଛି ସେ ପ୍ଲସ୍ ଟୁରେ କ'ଣ କିଏ ସାଇନ୍ସ ନେବ, କିଏ ଫିଜିକ୍ସ ନେବ, ସିଏ ତାଙ୍କର ଗୋଟେ ଲାଇନ୍ରେ ଯିବାର ଅଛି, ମୋତେ ପ୍ରଥମେ କହୁଛନ୍ତି ମୁଁ ଇଞ୍ଜିନିୟର ହେବାର ଅଛି, ତାର ପଢ଼ିବ କ'ଣ, ପ୍ଲସ୍ ଟୁ ସାଇନ୍ସ, ଜଣେ କହୁଛି ମୋତେ ମେଡ଼ିକାଲରେ ଯିବାର ଅଛି, ସେ ସାଇନ୍ସ ପଢ଼ିବ, ଜଣେ କହୁଛି ମୁଁ କ'ଣ ହେବି ସେଇଟା ଏକାଉଣ୍ଟାଣ୍ଟ କମର୍ସ ପଢ଼ୁଛନ୍ତି, ସେଟା ସେ କମର୍ସ ସେ ପ୍ରଥମେ ଫିକ୍ସ କରୁଛି ନା, ସେଇଟା ଆମେ ଆମ ଜୀବନ ଲକ୍ଷ୍ୟଟା କ'ଣ ଆଗେ ଫିକ୍ସ କର, ମୁଁ କ'ଣ କରିବି, ଭକ୍ତ କାହିଁକି ହେଉଛି, ମୋତେ କୃଷ୍ଣ ପାଇବାର ଅଛି, ଆଗେ ଏଇଟା ଲକ୍ଷ୍ୟ କର, ମୋ ଲକ୍ଷ୍ୟ ହେଲା କୃଷ୍ଣ ପ୍ରାପ୍ତି, ଗୁରୁ କୃଷ୍ଣଙ୍କୁ ପ୍ରସନ୍ନ କରିବା, ତାପରେ ତୁମକୁ ପ୍ରିନ୍ସିପଲ୍ ମିଳିଯିବ। ଆଉ ଲକ୍ଷ୍ୟଟା ଥିଲେ ତୋର ସ୍ଥିର ନାହିଁ, ଆଉ ତୁମେ ପ୍ଲସ୍ ଟୁରେ ସେ ପିଲାଗୁଡ଼ା ଦେଖିବ ଗଧା ପିଲା, ପ୍ଲସ୍ ଟୁରେ ସାଇନ୍ସ, ପ୍ଲସ୍ ଥ୍ରୀରେ ଆର୍ଟ୍ସ, ପ୍ଲସ୍ ଫୋର୍ରେ ଆଉ ଗୋଟେ କ'ଣ ଥିବ ଯଦି ତାଙ୍କର କ୍ଲାସ୍ ଥିବ, ପ୍ଲସ୍ ଫୋର୍ରେ ବିଲରେ ଚାଷ, ଆରେ ତୋର ତୋର ଗୋଟେ ତୋର ସ୍ଥିରତା ନାହିଁ, ତୋର ଲକ୍ଷ୍ୟଟା ଗୋଟେ ସ୍ଥିର ହେଇନି। ଶୁଣ, ଆମେ କାହିଁକି ଭକ୍ତ ହଉଛେ, କାହିଁକି ଆମେ ଗୁରୁପାଦ ଆଶ୍ରୟ କରୁଛେ? ଲକ୍ଷ୍ୟ ହେଲା ଏ ଜଗତରୁ ପ୍ରଭୁପାଦ ଗୋଟେ ଆଙ୍ଗୁଠି ଦେଖି ବିଦେଶୀ ମାନଙ୍କୁ କହିଛନ୍ତି ଗୋ ବ୍ୟାକ୍ ବ୍ୟାକ୍ ଟୁ ହଟ୍ କରେ। ଆମର ଏମ୍ ଏଟା, ୱି ଡୋଣ୍ଟ ୱାଣ୍ଟ ପାଇସ୍ ଲାଇଫ୍, ହାପି ଡିଭୋଟ ଲାଇଫ୍, ହାପି ଲାଇଫ୍। ୱି ଆର୍ ପ୍ରିଚିଂ ଟୁ ପବ୍ଲିକ ପିପୁଲ, ଆକ୍ଚୁଆଲି ହ୍ୱାଟ୍ ଇଜ୍ ହାପି ଲାଇଫ୍, ହ୍ୱାଟ୍ ଇଜ୍ ଆୱାର ଏମ୍, ୱାଇ ୱାର୍ ଡିଭୋଟ ଇଜ୍, ୱାଇ ୱାଣ୍ଟ ଗୁରୁ, ୱାଇ ୱାର୍ ପୁଟିଂ ତିଲକ, ୱର୍ଶିପିଙ୍ଗ କୃଷ୍ଣ। ୱି ଡୋଣ୍ଟ ୱାଣ୍ଟ ଟୁ ଷ୍ଟେ ଇନ୍ ଦିସ୍ ମେଟେରିଆଲ ୱାର୍ଲ୍ଡ, ହାଉ ଏଭର ଫେସିଲିଟିଜ୍ ମେ ବି ଆଇଦର ମାୟା ଅର୍ କୃଷ୍ଣ, ହୁ ୱିଲ୍ ଆରେଞ୍ଜ ଫର୍ ମି? ଆଇ ଡୋଣ୍ଟ ୱାଣ୍ଟ ଟୁ ଷ୍ଟେ, ଆଇ ୱାଣ୍ଟ ଟୁ ଷ୍ଟେ ୱିଥ୍ କୃଷ୍ଣ, ଆଇ ୱାଣ୍ଟ ଟୁ ଷ୍ଟେ ୱିଥ୍ ଗୁରୁ, ଆଇ ୱାଣ୍ଟ ଟୁ ସର୍ଭ କୃଷ୍ଣ। ଦିସ୍ ଇ ନେଷ୍ଟି ପ୍ଲାଟଫର୍ମ, ଗୁରୁଦେବ ଅଲୱେଜ୍ ୟୁଜ୍ ଦିସ୍ ଇ ନେଷ୍ଟି ପ୍ଲାଟଫର୍ମ, ସରାଉଣ୍ଡେଡ୍ ୱିଥ୍ ସୋ ମେନି ଏନ୍ଭିୟସ୍ ପିପୁଲ୍ସ, ୟୁ କ୍ୟାନ୍ ନଟ୍ ଷ୍ଟେ ପିସ୍ଫୁଲ୍, ୟୁ କ୍ୟାନ୍ ନଟ୍ ପରଫର୍ମ ଭଜନ, ଓନ୍ଲି ଏଙ୍ଗଜାଇଟି, ୟୁ କ୍ୟାନ୍ ନଟ୍ ଷ୍ଟେ ସିମ୍ପୁଲ୍, ସିମ୍ପୁଲ୍ ହାର୍ଟେଡ୍। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ୟୁଜ୍ ଟୁ ସେ, ଦିସ୍ ପ୍ଲେସ୍ ଇଜ୍ ନଟ୍ ଫର୍ ଦି ପିପୁଲ୍ ଦୋଜ୍ ୱାଣ୍ଟ ପିସ୍। You stay in America or India, you stay in Orissa, you stay in farmhouse, you stay anywhere. If you want peace, you can, this is not a place for you. This is not a place for you. This is not a fit place for any gentleman to live here. Nasty place. So, when we are preparing ourselves to become devotees, first we have to fix our aim. I want to please Guru and Krishna. Why? Because I have to go back to Godhead. ଆମ ଲକ୍ଷ୍ୟଟା ହେବା ଦରକାର ନା, ମୋର ଏଠି ରହିବାର ନାହିଁ, ଜଗତରେ ମୋର ରହିବାର ନାହିଁ। ପ୍ରଥମେ ମୋତେ ତୁମେ ସମ୍ମାନ ଦିଅ, ମୋତେ ତୁମେ ଯାହା ବି କୁହ, ମୋତେ ଯେତେ ପୂଜା ଉପାସନା କର, ମୁଁ ରହିବିନି। ପିଲାଟା ରାଗିଗଲେ ଘରେ ଦେଖିଛ ନା କ'ଣ ହୁଏ, ବାପା ମା' ଯେତେବେଳେ ରାଗିଯାଆନ୍ତି, ଛୁଆଟା ରାଗିଯାଏ, କ'ଣ କୁହନ୍ତି? କହିଲେ ରାଗିଛ କେବେ, ଘରୁ ବାହାରିଛ କେଉଁଠୁ? ବାବାଜୀ ହେଇନି କେଉଁଠୁ ଘରୁ ବାହାରେ ରାଗିଲା? ରାଗଟା ବାବାଜୀରୁ ଜଣାପଡ଼େ, ଏ ବାବାଜୀ ହେଇନି ସେ ଜାଣିବ ରାଗ କ'ଣ। ବାବାଜୀର ରାଗ ଅଛି, ବାପା ମାଆକୁ ଛାଡ଼ିକି ଆସିବ, ଘରଦ୍ୱାର ଛାଡ଼ିକି ଆସିବ, ତ ମୁଁ ବନେଇବନି ନା କାହାକୁ। ଇଏ ଆଜିକାଲି ବାବାଜୀ ଭଳିଆ ନା କ'ଣ ମୋବାଇଲ ଫୋନ୍ରେ ଘରକୁ କଥା କହିବ? ଆମେ ସବୁ ବାବାଜୀ ଦେଖିଛୁ ନା, ଆମ ବେଳେ ଯେତେ ସବୁ ଆସୁଥିଲେ ଅନେଇବିନି, ସେ ମା' ଆସୁ ବାପା ଆସୁ, ତାଙ୍କ କଥାବାର୍ତ୍ତା କରନ୍ତିନି, ଦେ ସାଙ୍ଗକୁ କହିଦିନି, ଦେଢ଼ ପଇସା ଟିକେ ଦେଇଦେ, ମା' ଆସୁଛନ୍ତି, କେବେ ଡାଇରେକ୍ଟ କଥାବାର୍ତ୍ତା ହେଉନି। ସଂସାର ଉପରେ ଥୁକାର ପକେଇକି ଆସିଛି, ଫୁଣି ତାକୁ ସେବ କ'ଣ ଢୁକିବ କ'ଣ? ଗୋଟେ ସଂସାରର ସଂସାରକୁ ଚିହ୍ନିବ ସେଥିରୁ। ଆମର ଜଗତ ରହିବାର ନାହିଁ, ଛୁଆଟା ରାଗିଗଲେ ଯେମିତି କୁହେ ନା, ମୋର ମୁଁ ଘରେ ରହିବିନି, ଭିକ ମାଗି ବରଂ ତୁମ ପାଖରେ ରହିବିନି। ସେଭଳି ସଂସାର ପ୍ରତି ଆମର ସେଭଳି ମନୋଭାବ ଆସିବା ଦରକାର ଅଛି, ମୁଁ କେବେ ବି ଏଠି ରହିବିନି, ମୋତେ ଯାହା ମିଳିଲେ କେବଳ କାହିଁକି ରହିଛି, ମୋର କର୍ମଫଳ ଅଛି, ଆମ ଅପେକ୍ଷା କରି ରହିଛି କୃଷ୍ଣ ମୋତେ କେତେବେଳେ କୃପା କରି, ମୁଁ ପଳେଇବି ଏଠୁ, ଏଇଟା ଆମର ଜାଗା ନୁହେଁ। କାହିଁକି ଭଗବାନ ପାଖକୁ ଯିବେନି? କେତେ ସୁନ୍ଦର, ତୁମେ ଖାଲି ଯାଉନାହିଁ ଛାତ ଉପରେ ବସିକି, ତୁମେ ଦେଖୁନାହିଁ ଏଇ ଖାଲି ଚାଷ ଜମିକି, ତୁମେ ଦେଖ ବୃନ୍ଦାବନ ଏଭଳିଆ ଭଗବାନ ଗାଈ ଚରାଉଥିଲେ, ବୃକ୍ଷମାନେ ରହିଥିଲେ, କିଏ କାହାର ଉଦ୍ବିଗ୍ନ ନାହିଁ, ସମସ୍ତେ ଆନନ୍ଦ, ନୃତ୍ୟ ଗୀତ, ହିଂସା ନାହିଁ, ଦ୍ୱେଷ ନାହିଁ, କ୍ଷୁଧା ନାହିଁ, ତୃଷ୍ଣା ନାହିଁ, କାମ ନାହିଁ, କ୍ରୋଧ ନାହିଁ। କାହିଁ ସେଠି ଯିବାନି? ଏଠି କାହିଁ ରହିବା? ଏଠି କ'ଣଟା ଅଛି? ଖାଲି ମରିବା ଏଠି, ଖାଲି କାହା କେହି ଏଠି ନିଜର ନୁହନ୍ତି, କାଳେ ମିତ୍ର କାଳେ ଅପର, ଆଜି ଫ୍ରେଣ୍ଡ କହୁଥିବେ କାଲି ସାଙ୍ଗେ ସେଇ ଫ୍ରେଣ୍ଡ ତୁମର ଏନ୍ମି ହେଉଛି, ଏନ୍ମି ଏଠି କିଏ କ୍ରିଏଟ୍, ଶତ୍ରୁ କ'ଣ କିଏ ଥିଲେ କି ଏଠି? ଶତ୍ରୁ କିଏ? ବନ୍ଧୁ ଶତ୍ରୁ, ଏଠି ଏନ୍ମି କିଏ ଜନ୍ମ ହେଇନାହାନ୍ତି। ତୁମର କ'ଣ ଜନ୍ମ ହେଇଥିଲା ବାବୁ ଲେବର ଗୋଟେ ଶତ୍ରୁ ଲେଖା ହେଇଥିଲା, ମୋର ଗୋଟେ ଶତ୍ରୁ କିଏ ଲେଖା ହେଇଥିଲା? ରେ ଯେ ମୋର କ'ଣ ହେଟା ଭୋଟ ପରିଚୟ ପତ୍ର ଲେଖା ହେଇଛି, ତୁମ ଶତ୍ରୁ କିଏ, ତୁମ ଫ୍ରେଣ୍ଡ କିଏ ଲେଖା ହେଇଛି କି? ଏଠି ଶତ୍ରୁ କିଏ ନଥାନ୍ତି, ବନ୍ଧୁ ଶତ୍ରୁ ହୁଏ। ମଣିଷ ତ ବୋକା ଆସିକି ବୁଝିପାରିବି କିଛି ନାହିଁ। ସେଥିରେ ଭଗବାନ ଆସି ଗୀତାରେ କହିଦେଲେ, ସୃହୃଦମ ସର୍ବଭୂତାନାମ ଜ୍ଞାନତମଂ ସନ୍ତି ମୃତ୍ୟୁ, ମୁଁ ବନ୍ଧୁ, ଆଉ କେହି ତୁମର ବନ୍ଧୁ ନୁହନ୍ତି, ଜଗବନ୍ଧୁ ସିଏ। ଆମେ ଗୋଟେ ଫଲ୍ସ ଫ୍ରେଣ୍ଡସିପ୍, ଆମେ ବଞ୍ଚିପାରିବାନି, ଆଉ କ'ଣ କରିବା? ଗୋଟେ କାହା ସହିତ ଗୋଟେ କାନ୍ଧରେ ହାତ ପକେଇ ଚାଲିବା? ଓଡ଼ିଆରେ ନାଇଁ, ନାଇଁ ମାମୁଁ ଅପେକ୍ଷା କଣା ମାମୁଁ ଭଲ, ମାମୁଁ ତ ନାଇଁ, ମାମୁଁ ବରଂ କଣା ହେଇଥାଉ, ମାମୁଁ ମାମୁଁ କାମ ଅଛି ନା କେତେଟା ଜାଗାରେ, ହେ ଦରକାର ସେ ସବୁ ବାହାର ଭାଗର ଦରକାର, କ'ଣ କେତେଟା ଜାଗାରେ ଦରକାର, ମାମୁଁ କାମଟା ଦରକାର, ହେ କଣା ମାମୁଁ ହେଲେ ବରଂ ଧରିକି ଆଣ, ବରଂ ନ ତା ବିନା କାମ ଚଳିବେ। ସେଭଳିଆ ସଂସାର ତ ବଞ୍ଚିବା, ଦେ ସ୍ତ୍ରୀଟା କାମନା ଅଛି, ସ୍ତ୍ରୀ ଆସୁ, ପୁତ୍ର ଆସୁ, କନ୍ୟା ଆସୁ, କିନ୍ତୁ ଯେତେ ପ୍ରକାର ଆରେଞ୍ଜମେଣ୍ଟ ହେଲେ ଏଇଟା ଆମ ଜାଗା ନୁହେଁ, ଆମକୁ ବାହାରିବାକୁ ପଡ଼ିବ। ଆମେ ବୋକା, ଆମର ବ୍ୟବସ୍ଥା ଚାଲିଛି, ଏଇଠି କେମିତି ସୁଖରେ ମୁଁ ରହି ନୁହେଁ? ସେଥିପାଇଁ ଭଗବାନ ଦେଖାଉଛନ୍ତି ଏଇଠି, ଆଉ ଏଠୁ ଯିବାକୁ ହେଲେ ବି ଆମ ମନ ଗୋଟିଏ ଜିନିଷ ମନେ ରଖିବାକୁ ପଡ଼ିବ, ଇଚ୍ଛାରେ ମରିପାରିବାନି କି ଇଚ୍ଛାରେ ବଞ୍ଚିପାରିବା। କେଉଁଟା ଆମ ଇଚ୍ଛାରେ ନାହିଁ? ଆମେ ଇଚ୍ଛା କଲେ ବଞ୍ଚିଯିବା ସମ୍ଭବ ନୁହେଁ, ଇଚ୍ଛା କଲେ ମରିଯିବା ସମ୍ଭବ ନୁହେଁ, କେବେ ମରିପାରିବନି ଆଉ କେବେ ବଞ୍ଚିପାରିବନି। କର୍ମ ଭଲ ଅଛି, କରିବା କ'ଣ ଆମେ କ'ଣ କରିବା ଆମକୁ ନା, ଏ ଜନ୍ମଠାରୁ ବଞ୍ଚିବା ଠାରୁ ମରିବା ଭିତରେ କେବଳ ଗୋଟିଏ ପ୍ରାର୍ଥନା କରିବା, କେବେ ପ୍ରଭୁ ଭକ୍ତ ବିଶେଷ ପ୍ରାର୍ଥନା କରିବା ଦରକାର। ଅୟି ନନ୍ଦ ତନୁଜ କିଙ୍କରମ ପତିତମା ବିଷମେ ଭବାମ ବୁଧୌ, ଭଗବାନ ପ୍ରାର୍ଥନା କରୁଛନ୍ତି ଆମ ଭାବରେ, ପ୍ରଭୁ ମୁଁ ପଡ଼ିଯାଇଛି। ହଁ ପତିତମ ସଂସ୍କୃତ ଶବ୍ଦ ନା, ପତିତମ ଭବାମ ବୁଧେଇ, ଭବାମ ବୁଧେଇ ପତିତମ କାହିଁକି ଲାଗିଲା? ପତିତ ମାନେ କ'ଣ? ପଡ଼ିଯିବା ସମୁଦ୍ରରେ ଯିଏ ପହଁରୁଛି ତାକୁ କ'ଣ ପତିତ ବୋଲି କୁହାଯିବ? ନାଇଁ, ଡଙ୍ଗାରୁ ଗଳି ପଡ଼ିଲା ତାକୁ କହିଲା ପଡ଼ିଗଲା। ପତିତମ ବିଷମେ ଭବାମ ବୁଧୌ, କିଦୃଶ ଭବାମ ବୁଧୌ, ବିଷମେ ଭବାମ ବୁଧୌ, ଭୟଙ୍କର ଭବସାଗର। ଏଇଟା ଦୁଇଟା ଶତ୍ରୁ, ଭିତର ଶତ୍ରୁ ବାହାର ଶତ୍ରୁ, ଇନ୍ଦ୍ରମାନେ ଗୁଡ଼ାକ ଶତ୍ରୁ ରହିଲେ, ୟାର କାମନା ବାସନା ଦୁନିଆ ରହିଲା, ମନର ସ୍ୱଭାବ ଅଲଗା ରହିଲା, ଇଏ ଶତ୍ରୁ ପୁଣି ବାହାର ଶତ୍ରୁ, ଚାରିଆଡ଼େ ଘେରିକି ତୁମେ ରହିଲ, ସୁଖ ନାହିଁ, ଦେଖୁନା କେତେ ବର୍ଷା ନାହିଁ, ଖରା ନାହିଁ, ଶୀତ ନାହିଁ, କ'ଣ କେତେ ପନିସମେଣ୍ଟ। ପୁଣି ମଣିଷ ବି କହୁଛି ମୁଁ ଏଠି ଭଲ ରହିବି, ଆଉ ଯେତେ ଦିନ ବଞ୍ଚିବାକୁ ପଡ଼ିବ ଭଗବାନ ଏଠି ପୁରା ସ୍କୁଲ ଦେଇଦେଉଛନ୍ତି ଅର୍ଜୁନଙ୍କୁ, ଅର୍ଜୁନ ତୁମ ବିଚାରକୁ ଛାଡ଼ି ଦିଅ, ମୋ କଥା ନ ମାନେ ତୁମର ଲସ୍ ହବ। ତୁମେ ଯେଉଁ କହୁଛ ମୁଁ ପଳେଇଯିବି ଯୁଦ୍ଧ କରିବିନି, ଲୋକମାନେ ତୁମକୁ ପ୍ରଶଂସା କରିବେ, ସେଟା ଠିକ ନୁହେଁ, ଲୋକମାନେ ତୁମକୁ ନିନ୍ଦା କରିବେ। ଜଗତରେ ଗୋଟିଏ ଜିନିଷ ତୁମେ ନେଇକି ଯିବ, କ'ଣ ଭାବିଲେ କହିଲ? କ'ଣ ନେଇକି ଯିବ? ଯଶ ନବ ତୁମେ, ତୁମ ସାର୍ଟିଫିକେଟ ତୁମ ସମାଧି ପାଖରେ ରଖିବେ, ତୁମ ପୁଅ ଲେଖି ରଖିବେ, ଆଉ କିଏ ଯଶ ନେଇଛନ୍ତି? ଜାତୀୟ ପିତା କରିଛନ୍ତି କାହାକୁ, ତାଙ୍କ ବିଷୟରେ ଲେଖା ହଉଛି ନା ନାହିଁ? ଆଉ ତୁମକୁ କ'ଣ କହିବେ? ତୁମେ କୋଉ ଜାତୀୟ ପିତା ନା ଜାତୀୟ ମାତା ତୁମେ, ତୁମେ କୋଉ ଯଶ, ତୁମେ ଯଶ ଲେଖିବେ? ଜଗତ କାହାକୁ ଗୋଟେ ଭଲ ସାର୍ଟିଫିକେଟ ଦେଇନି, କାହାକୁ ଜଗତ, ଏ ବୋକା ଉଡ଼ା ନା ଆମେ, ଆମେ ଆଚାର୍ଯ୍ୟ ବାଣୀ ଗୁଡ଼ା ଦେଖୁଛୁ ନା, ଆଉ ସେଥିପାଇଁ ଭକ୍ତିରାଣୀ ଠାକୁର ଗଲାବେଳେ କହିଦେଇ ଚାଲିଗଲେ, ମୋତେ ବହୁତ ଲୋକ ଭୁଲ ବୁଝିଥିବେ, ସେ ଗଲାବେଳେ କହିକି ଯାଇଛନ୍ତି ମୁଁ ସମସ୍ତଙ୍କ କଲ୍ୟାଣ ପାଇଁ, ସମସ୍ତଙ୍କୁ କୃଷ୍ଣ ଅନୁଭବ କରିବା ପାଇଁ ମୁଁ ନିରପେକ୍ଷ ସତ୍ୟ କଥା କହିଛି, ମୁଁ ସେମାନଙ୍କର ଶତ୍ରୁ ନୁହେଁ, କିନ୍ତୁ ଦିନ ଆସିବ ସେମାନେ ମୋତେ ବୁଝିପାରିବେ। ସେଭଳି ଆଚାର୍ଯ୍ୟମାନଙ୍କର ବି ଚାରିକର ଲାଗିଯାଇଥିଲେ ଲୋକ, ଏ ଜଗତ ଏମିତିକା ଯେଉଁମାନେ ଶୁଦ୍ଧ ଭକ୍ତ ତାଙ୍କୁ ବି ରେସ୍ପେକ୍ଟ ଦିଆଯାଉନି, ଆମକୁ କିଏ ପଚାରିବ? ମୁଁ ଆଉ ତୁମକୁ ସାର୍ଟିଫିକେଟ ମିଳିବ କିଛି ନାହିଁ ଏଠି, ଏ ଜଗତ କାହାକୁ ପୁରସ୍କାର ଦେବନି, ଭଗବାନ କୃଷ୍ଣ ହିଁ ଦେବେ। ଦେଖୁନା ସାର୍ଟିଫିକେଟ ଯାହାକୁ ଭଗବାନ ଦେଇଛନ୍ତି, ତୁମ ଗଭର୍ଣ୍ଣମେଣ୍ଟ ଲିଭେଇଦେବ, ମୋଦି ଆସୁ, ସେ ରାହୁଳ ଆସୁ, କି କୋଉ ବାପା ଆସୁ, ଲିଭେଇଦେବ? ପ୍ରହ୍ଲାଦ କୀର୍ତ୍ତି, ଦ୍ରୌପଦୀ କୀର୍ତ୍ତି, ସାଲବେଗ କୀର୍ତ୍ତି, କେତେ ଗଭର୍ଣ୍ଣମେଣ୍ଟ ଚେଞ୍ଜ ହେଇଯିବେ, କେତେ ଅଫିସର ଚେଞ୍ଜ ହେଇଯିବେ, ସାଲବେଗଙ୍କର ନାଁଟା ରହିବ ନା, ତାଙ୍କ ଭଜନଟାକୁ ବନ୍ଦ କରିଦେବେ, ସିଏ ପୁରୀ ପଣ୍ଡା ଚେଞ୍ଜ ହେଇଯିବେ, ତାଙ୍କର ଚେଞ୍ଜ ହେଇପାରିବେନି, ଭଗବାନ ତାଙ୍କୁ କୀର୍ତ୍ତି ଦେଇଛନ୍ତି। ଜଗତରୁ କେବେ କିଛି ପାଇବାକୁ ଆଶା କର, ଯଦି ଭଗବାନଙ୍କର ଭକ୍ତ ହେବା ପାଇଁ ଚେଷ୍ଟା କରୁଛ, ଜଗତ ରହିବାକୁ ଗୋଟେ ଯେହେତୁ ସ୍ୱର ବନ୍ଧନ ଅଛି, ପଡ଼ିଯାଇଛି ମୁଁ, ଏଠି କିଛି ମୋର ଦରକାର ନାହିଁ, ମୋର କିଛି ଦରକାର ନାହିଁ, ଏଠୁ ମୁଁ କିଛି ଆଶା କରିବ ମାନେ ଏଠି ରହିବ, ମନେ ରଖିଥିବ, ଏଠୁ ମୋର କିଛି ପାଇବାର ନାହିଁ, ଯାହା ପାଇବାର ଅଛି ପ୍ରଭୁଙ୍କ ପାଖରୁ ପାଇବାର ଅଛି। ମୁଁ ତ ଆପଣଙ୍କ ଘରକୁ ଗଲି, ମୁଁ ଯେତେବେଳେ ଆପଣଙ୍କୁ ତ କିଛି ପାଇବାକୁ ଆଶା କରିବି, କ'ଣ କରିବାକୁ ପଡ଼ିବ ମୋତେ? ଆପଣଙ୍କୁ ଆଗେ ଭଲ ପାଇବାକୁ ପଡ଼ିବ ନା ପ୍ରଶଂସା କରିବ, ଆଟାଚମେଣ୍ଟ ଆସିବ ନା? ମୁଁ ଆପଣଙ୍କୁ ତ 100 ଟଙ୍କା ଆଣିବାର ଅଛି, ପ୍ରଭୁ ଆସନ୍ତୁ ଆସନ୍ତୁ ବସନ୍ତୁ ପ୍ରସାଦ ଟିକେ ନିଅ, ଆପଣଙ୍କ ପ୍ରତି ଆସକ୍ତି ହେଲା ପରେ ଆପଣ ଦେଖିବେ ମୋତେ ଆସକ୍ତି ଭଲ ପାଉ, ତାପରେ ଦେବେ ଦେବେ ନା ନାହିଁ? ଆମର କାହାକୁ ପାଇବାର କିଛି ନାହିଁ, ଆମେ କାହା ପ୍ରତି ଆସକ୍ତି ହେବନି କୃଷ୍ଣଙ୍କ ପ୍ରତି, କାହିଁକି ଆମକୁ ଜଗତ ଛାଡ଼ିବାକୁ ପଡ଼ିବ। ଆଉ ତୁମେ ନ ଛାଡ଼ିଲେ ବି କାଳ ତୁମକୁ ଠେଲିକି ବାହାର କରିଦେବ, ତୁମେ କହିବ ମୁଁ ଛାଡ଼ିବିନି, ନ ଛାଡ଼, ମୃତ୍ୟୁ ତ ହବ ନା, ଏଟା ତ ଚେକ୍ କରିପାରିବନି, ତେଣୁ ଘରୁ ତୁମକୁ ଠେଲିକି ଜଣେ ବାହାର କରିଦେବ, ତୁମେ ନିଜେ ବାହାର ଯିବ, କୋଉଟା ଭଲ ଭାବିଲେ କୁହ, ନିଜେ ବାହାରି ଯିବ, ମାରି ଆସୁ ନା, ସତୁରୀ ହେଇଗଲା ମାନେ କାଳ ଠେଲିକି ବାହାର କରିବ, ତୁମେ ନିଜେ ବାହାରି ଯିବ। ସେଥିପାଇଁ ଦୁଇଟା କଥା କୁହାଯାଏ ନା, ମରିବ ନା ସ୍ୱର ଛାଡ଼ିବ, କ'ଣ କୁହାଯାଏ ବୈଷ୍ଣବ କ'ଣ କୁହାଯାଏ? ଦିସ୍ ପ୍ରଭୁ ଲେଫ୍ଟ ହିଜ୍ ବଡି, ଲେଫ୍ଟ ହିଜ୍ ବଡି ଡାଏଡ୍, ଆମେ କୁହନ୍ତିନି, ଆମକୁ ସେ ମୃତ୍ୟୁ ହେଲା, ମରିଲା କରନ୍ତିନି, ସ୍ୱର ତ୍ୟାଗ, ତୁମେ ମରିବ ନା ସ୍ୱର ଛାଡ଼ିବ, ବାହାରିବ ତୁମେ ଘରୁ ବାହାର, କାଳ ବାହାର କରିବ ନା ବାହାରି ଆସିବ, କାହିଁକି ଏ କଥା କାହିଁକି ପଡ଼ିଛି? ଆମ ମାଇଣ୍ଡଟାକୁ ସେଟ୍ଅପ୍ କରିବାକୁ ପଡ଼ିବ, ଆମେ ସବୁ କର୍ମ ଏଠି କରୁଛେ, କିନ୍ତୁ କାଳା ମୋତେ ଠେଲିକି ବାହାର କରିବା ପୂର୍ବରୁ ମୁଁ ଆଗେ ବାହାରି ପଡ଼ିବି, ସେଇଟା ହେଉଛି ଭଜନ। ଘରେ ରୁହ କି ଯେଉଁଠୁ ଆଗେ ସବୁବେଳେ ପ୍ରିପେୟାର ହେଇକି ରହିଥାଉ, ମୁଁ ତ ମରିବି ନା, ମୁଁ ଆଗେ ବାହାରିକି ରେଡ଼ି ହେଇ ରହିଥିବି। ସେଇଟା କ'ଣ, ଡେଲି ଷୋଳମାଳା ଜପ କରିବାକୁ ପଡ଼ିବ, ଡେଲି ଭଗବାନ ଭକ୍ତି କରିକି ପ୍ରିପେୟାର ହେଇ ରହିବ। ଆଜି ମୋର ନେଇଯାଅ, କ'ଣ ଅସୁବିଧା, ମୁଁ ତ ବାହାରେ ରେଡ଼ି ହେଇକି ରହିଛି ଆଉ କ'ଣ। ଆଉ ତୁମେ ହଠାତ୍ ପ୍ୟାଣ୍ଟ ପିନ୍ଧିନଥିବ, ତୁମକୁ ଠେଲିକି ଜଣେ ବାହାର କରିବ, ଏ ରହ ଭାଇ ଗୋଟେ ସାର୍ଟ ପିନ୍ଧେ, ଦେଖିନ କି ଏତେ କାଳ ସେଭଳିଆ ଆସିବ, ତୁମେ ବା ପୁଅ ବାହାଘର ଅଛି, ପୁଅ ବାହାଘର ମୁଣ୍ଡରେ ଥିବ, ଦେଖୁନା କରୋନାରେ କ'ଣ ହେଲା, ପୁଅ ବାହାଘର ଫିକ୍ସ ହେଇଥିବ, ପୁଅ ଚାଲିଗଲାଣି, ଝିଅ ବାହାଘର ଫିକ୍ସ ହେଇଥିବ, ଶାଶୁ ଚାଲିଗଲାଣି, ସେ ଜାଣିନାହାନ୍ତି ଯେ ଦିନେ ଯିବାକୁ ପଡିବ ବୋଲି, କାଳ ତମକୁ ଠେଲିକି ବାହାର କରିଦବ। ଆମେ କାଳ ଆମ କାହିଁକି ଠେଲିକି ବାହାର କରିବ, ତୁମେ ରେଡ଼ି ହେଇଯାଅ ନିଜେ ଯିବା ପାଇଁ। ଡିବ୍ୟୁଟର ଏଇଟା ହେଉଛି, ଏଇଟା ଏଇ କଥାଟି ଆଜି ପଡ଼ିଛି ଯେ ସବୁବେଳେ ପ୍ରସ୍ତୁତି ହେଇକି ରୋଗ ଜଗତକୁ ମୋତେ ଛାଡ଼ିବାକୁ ପଡ଼ିବ, ଆଉ ଜଗତର ମୋର କିଛି ପାଇବାର ନାହିଁ। କର୍ମ କେବଳ କରୁଛି ଶରୀର ପାଇଁ, ସେ କର୍ମଟା କାହିଁ କରୁଛି ନା, କୃଷ୍ଣ ଭକ୍ତିର ଅନୁକୂଳ ହେଉଛି ବୋଲି, ମୋତେ ଜଗତକୁ ଛାଡ଼ିବାକୁ ପଡ଼ିବ, ମୋର ଏଠି କିଛି ନେବାର ନାହିଁ, ଆଉ ସବୁ ସମ୍ବନ୍ଧ ଦିନେ ଚାଲିଯିବ। ରହିବ କି ଆପଣଙ୍କ ବାପାଙ୍କ କଥା କେତେ ଆପଣ କେବେ ଚିନ୍ତା କରୁଛନ୍ତି କହିଲେ, ଦେଖିବା ଆଜି ଗୋଟେ ଦିନରେ ବର୍ଷ ଭିତରେ କେବେ ଭାବିଲେ କେତେ କେବେ ବାପା କଥା ପଡ଼ୁଛୁ ମନରେ, ବାପା ସମ୍ପତ୍ତି ରହୁଛ, ଶ୍ରାଦ୍ଧରେ କେବେ, ଶ୍ରାଦ୍ଧରେ ବାରଟା ପରେ ଶୋଇଲା ବାପା, ଆଉ ଦଶଟାରୁ ବାରଟା ନନା ଆଇଲେ ମନଲ ପକେଇଦେଲେ, ସେ ଖାଇବାକୁ ଦେଇଦେଲା ପରେ ନନା ଗଲା, ଲୋକ ଖାଇଦେଲେ ସରିଲା, ବାପ କିଏ ମୁଁ, ବାପ ଗଲାଣି ଗଲାଣି, ତା ଫଟୋ ବି ମନ ନଥିବ। ଆମ ଆମେ ବାପାକୁ ଯେମିତି କରୁଛେ ଆମକୁ ଦିନେ ସଂସାର, ସେଟା କ'ଣ ଆମ ମନରେ ଅଛି, ସଂସାର କେବେ ବି ଆମକୁ ଭଲ ପାଉନି, ଆମେ ସଂସାରକୁ ଭଲ ପାଉଛେ, ଏଟା ବଡ଼ ଜିନିଷ ନା। ସେଥିପାଇଁ ମହାତ୍ମା ମାନେ ନିଜେ ନିଜେ ବାହାରିକି ପଳାଉଥିଲେ, ମହାପ୍ରଭୁ ସେଟା ଶିଖେଇ ନାହାନ୍ତି, ତୁମେ ଭାରି ବଳ ସାଧୁ ହେଇଯା। ମହାପ୍ରଭୁ କହୁଛନ୍ତି ତୁମେ ଯେଉଁ ସ୍ଥାନରେ ସ୍ଥାନ ସ୍ଥିତ ଶ୍ରୁତି କଥା ମତନୁମାନ ମନ ହୁଏ, ତୁମେ ଯେଉଁଠି ରହୁଛ ରୁହ, କିନ୍ତୁ ପ୍ରସ୍ତୁତ ହୁଏ ଏ ଜଗତରୁ ବାହାରିବା ପାଇଁ, ମାନେ କାଳ ତୁମକୁ ଠେଲିକି ବାହାର କରିଦବ। କାଳ ବହୁତ ପ୍ରଭାବଶାଳୀ, ଯେ ମାତୃଗର୍ଭରେ ଏତେ ବଡ଼ ଛୋଟ ଜାଗାରୁ ବାହାରି ଗାଡ଼ିକି ଆମକୁ ପକେଇଦେଲା, ଆଉ ତୁମେ ଲୁଚି କେଉଁଠି ରହିବ, ସବୁଠୁ ବଡ଼ ଅନ୍ଧକାର ଅନ୍ଧକାର କେଉଁଠି, ମାତୃଗର୍ଭ ନା, ଯେଠି କେହି ପଶିପାରିବେନି ସେଇଠି କାଳ ପଶିଲା। ତଥାପି ମଣିଷ ଏତେ ବୋଗସ, ସେ କହୁଛି ମୁଁ କୋଠା ବାଟି କରି ବଡ଼ ବିଲ୍ଡିଂ କରି ମୁଁ ଆମେରିକା ରହି ମୁଁ ମରିବିନି, ଏ ବାବା ଯେଉଁଠି କେହି ଯାଇପାରିବେନି, ଭଗବାନଙ୍କ ଛଡ଼ା ଆଉ କେହି ପଶିପାରନ୍ତିନି ସେ ମାତୃଗର୍ଭକୁ, ସେଠୁ କାଳ ଦେଖ ବାୟୁ ଦ୍ୱାରା ବାହାରି ପାରିଲେ, ଆଉ ତୁମକୁ କେଉଁଠି ଛାଡ଼ିବ, ସିଏ ପୁଣି କାଳ ମୁଖରେ ପୁରେଇଦେବ। ତେଣୁ ଆମକୁ ସବୁବେଳେ ବିଚାର କରିବାକୁ ପଡ଼ିବ, ଏଇ କଥାରେ ପଡ଼ିଥିଲା ଆମ ଆଚାର୍ଯ୍ୟ ଶିକ୍ଷା, ଗୁରୁବର୍ଗଙ୍କ ଶିକ୍ଷାରେ ବଞ୍ଚିବାକୁ ପଡ଼ିବ, ଆଉ ସବୁବେଳେ ପ୍ରାର୍ଥନା ପଡ଼ିବ, ପ୍ରଭୁ କେମିତି ମୋର ଭକ୍ତିଟା ହଉ, କେମିତି ମୋର ସେବା ହଉ, ଆପଣଙ୍କ ପ୍ରତି ଆସକ୍ତି ହୁଏ, ସର ଯିବା ପୂର୍ବରୁ ଆପଣଙ୍କ ପ୍ରତି ଆସକ୍ତି ବଢ଼ିଥାଉ। ସେ କିଏ ଲେଖିଲେ, ଭକ୍ତିମ ଠାକୁର ଲେଖିଲେନି, ଦିନେ ଦିନେ ବୃଦ୍ଧି ହଉ ନାମର ପ୍ରଭାବ, ମୋର ଦିନେ ଦିନେ ନାମ ନାମର ପ୍ରଭାବଟା ବୃଦ୍ଧି ହଉ। ବୟସ ବଢ଼ିଯାଉଛି କିନ୍ତୁ ଭଜନ କ'ଣ ବଢ଼ୁଛି କି, ବୟସ ବଢ଼ୁଛି ଆସକ୍ତି ବଢ଼ୁନି, ସେଇଟା ହଉଛି ମେଜରମେଣ୍ଟ ଆମର ଭଗବାନ ପ୍ରତି କେତେ ଆସକ୍ତି ଆମର ହେଲା। ଏଇଟା ଯଦି ନ ହେଇପାରିଲା, ଏତେ ଦିନ ଭଜନ କରିବା କ'ଣ, ପୁଣି ଆଉ ଗୋଟେ ସ୍ୱର ମିଳିବ, କିଏ କେତେ ପ୍ରିନ୍ସିପଲ ଫଲୋ କରୁଛି, ଦ୍ୟାଟ୍ ଇଜ୍ ନଟ୍ ଇମ୍ପୋର୍ଟାଣ୍ଟ, ତାର ପରିଚୟ ହେଉଛି ତୁମର ଆସକ୍ତି ଭଗବାନଙ୍କ ପ୍ରତି। ଯଦି ପ୍ରଭୁଙ୍କ ପ୍ରତି ଆସକ୍ତି ନ ବଢ଼ିପାରିଲା, ଆଉ ତୁମେ ଯେତେ ଭଲ ଲୋକ କୁହନ୍ତୁ, ଯେତେ ପ୍ରକାର ଭଲ କର୍ମ କର, ପୁଣି ଆଉ ଗୋଟେ ସ୍ୱର। ଆଉ ଭଗବାନଙ୍କର କହିବାର ତାତ୍ପର୍ଯ୍ୟ, ଗୀତାରେ ତାତ୍ପର୍ଯ୍ୟ କିଛି ଥାଏ, ଏଇଟା ସବୁଠୁ ଗୁହେ ତାତ୍ପର୍ଯ୍ୟ। କୃଷ୍ଣ କହିବା କଥା, ଅର୍ଜୁନ ତୁମେ ଆଟାଚ୍ଡ ହେଉଛ ଧର୍ମ ପ୍ରତି, ତୁମର ତୁମର ସୋ କଲ୍ଡ ଅହିଂସା, ସୋ କଲ୍ଡ ପ୍ରିନ୍ସିପଲ ପ୍ରତି ତୁମେ ମୋ ପ୍ରତି ଆଟାଚ୍ ହେଉନ। ଗୀତାରେ କେତେଟା ବାଣୀ ରହିଛି ସେ ଶବ୍ଦଟିକୁ ଆପଣ ଧରିପାରିବେ, କେତେଟା ବାଣୀ ଭଗବାନ ରହିଛନ୍ତି, ସବୁ ମରିଆ ଅର୍ପିତା ମନୋବୁଦ୍ଧି ମୟି ମୟି ବାର ବାର ତାକୁ ଇଣ୍ଡିକେଟ୍ କରୁଛନ୍ତି, ମୟି ସନ୍ୟାସ୍ୟ ମତ୍ପର ଅନନ୍ୟ ନୈବ ଯୋଗେନ ମଂ ଧ୍ୟାୟନ୍ତି ଉପାସତେ ତେଷାହଂ ସମୁଦ୍ଧତା ମୃତ ସଂସାର ସାଗରା ଭବାମି ନ ଚିରାତ୍ ପାର୍ଥ ମରିଆ ବେଶିତ ଜିତ ସାମ ଗତ ସଧ୍ୟାରେ କହୁଛନ୍ତି, ସବୁ ମୟି ମୟି ଲଗାଉଛନ୍ତି। ଅର୍ଜୁନ ତୁ ତୁମେ ଯେଉଁ ପ୍ରିନ୍ସିପୁଲ କହୁଛ ସେଇଟା ସମାଜ ଲୋକ ପାଇଁ, ମୋ ପାଇଁ ନୁହେଁ, ମୋ ପ୍ରତି ଆସକ୍ତି ତୁମେ ହଉ। ଆପଣ ଗୃହସ୍ଥ ହୁଅନ୍ତୁ କିଛି ଅସୁବିଧା ନାହିଁ, ମୁଁ ସନ୍ୟାସ ହୁଏ କିଛି ଅସୁବିଧା ନାହିଁ, ସେ ବ୍ରହ୍ମଚାରୀ ମୋର କିଛି ଅସୁବିଧା ନାହିଁ, ଆସକ୍ତି କାହା ପ୍ରତି ରହିଛି, ଦ୍ୟାଟ୍ ଇଜ୍ ଇମ୍ପୋର୍ଟାଣ୍ଟ, ଆଟାଚମେଣ୍ଟ ଇଜ୍ ଇମ୍ପୋର୍ଟାଣ୍ଟ, ୱେଦର ୟୁଆର ଗ୍ରେସ୍ ଆର୍ ବ୍ରହ୍ମଚାରୀ ଆର୍ ସନ୍ୟାସ, ଦିସ୍ ନଟ୍ ଇମ୍ପୋର୍ଟାଣ୍ଟ, ୱି ଆର୍ ନଟ୍ ଆଟାଚ୍ ଟୁ ପୋଜିସନ୍, ବି କେୟାରଫୁଲ, ଆର୍ଟିଫିସିଆଲି ସୋସିଆଲ ୱିଲ୍ ଗିଭ୍ସ ଅସ୍ ପୋଜିସନ୍, ହିଜ୍ ସନ୍ୟାସ ଇଜ୍ ଲାଇକ୍ ଦ୍ୟାଟ୍, ହିଜ୍ ଲାଇକ୍ ଦ୍ୟାଟ୍, ୱି ଡୋଣ୍ଟ କେୟାର୍, ମହାପ୍ରଭୁ ମୋଷ୍ଟ ଅଫ୍ ଦି ଡିଭୋଟିଜ୍ ଆର୍ ଗ୍ରେସ୍ କ୍ରିଷ୍ଣ, ମୋଷ୍ଟ ଅଫ୍ ଦି ଡିଭୋଟିଜ୍ ଆର୍ ଗ୍ରେସ୍, ୱି ଆର୍ ନଟ୍ ବିଲଙ୍ଗ୍ ଟୁ ଏନି ଗ୍ରୁପ୍ସ, ଦିସ୍ ଗୃହସ୍ଥ ବ୍ରହ୍ମଚାରୀ ବନସ୍ପ୍ର ସନ୍ୟାସ, ନୋ, ୱି ଆର୍ ଗିଭିଂ ରେସ୍ପେକ୍ଟ ଟୁ ଦୋଜ୍ ଡିଭୋଟିଜ୍, ଦୋଜ୍ ଆର୍ ଆଟାଚ୍ଡ ଟୁ କ୍ରିଷ୍ଣ, ହୁ ଏଭର୍ ହି ମେ ବି। వాట్ ఎవర్ హిజ్ పొజిషన్ మేబి. అటాచ్మెంట్ ఈజ్ ఇంపార్టెంట్ అండ్ వీఆర్ అసోసియేటెడ్ విత్ ది డివోటీస్ టు డెవలప్ అవర్ అటాచ్మెంట్ అండ్ ఆల్ ఆచార్యస్ ప్రిన్సిపల్ బేస్డ్ ఆన్ అటాచ్మెంట్ దిస్ ఫెస్టివల్ స్పెషల్ గృహస్థ గురుదేవ్ యూస్ టు సే గృహస్థ డివోటీస్ టుడ్ అటెండ్ ఫెస్టివల్ ఆల్వేస్ విత్ ఇన్ ది టెంపుల్ వై బికాస్ దే ఆర్ వెరీ అటాచ్డ్ టు దేర్ హోమ్ హార్ ప్రాపర్టీస్ సో ఇఫ్ దే విల్ సీ లాట్స్ ఆఫ్ ల్యాండ్ how brahmacharis, how sannyasis, they are offering bhogas, how they are taking care of deities, then they will develop attachment towards deities. Why guru, especially in Gaudiya parampara, why guru just always, you can say, instructing disciples, you should keep deities, you should keep deity. Because in most of the time, grihastha devotees, they are very difficult to maintain the family, attachment can. So if Krishna is there, Gaurnita is there, they will develop attachment towards their deity. Attachment is very important. So therefore, Krishna instructed to Arjuna in Bhagavad Gita, you are attached to so-called religion. You like non-violence. You want to become sannyas. That is good. From social point of view, that is good. Everyone will appreciate. But I don't like your idea. Everyone will appreciate Arjuna's view. From social side, from custom, you can ask to any religious person, they will appreciate. But Krishna don't like. Our attachment towards Guru and Krishna, it shows our devotional nature, devotional standard. Our attachment towards Guru and Krishna, whether you are a preacher, whether you are a cook, or whether you are a pujari, it does not matter. Matter whether you are grihastha or brahmachari, this does not matter, but how you are developing your attachment towards Guru and Krishna, that is important. Attachment create body. So before leaving this body, we have to develop our attachment towards Guru and Krishna anyhow. There were 24 hour engagement. Prabhupada used to say 24 hour engagement, like army people, they are 24 hour engagement for money. We are 24 hour engagement in Guru Krishna service, only how to develop our attachment towards Guru and Krishna. When they will see our merciful glance on me, so by their merciful glance, at least I can develop attachment towards them. Bhaktivinoda Thakura also praying something. Dine dine vruthi hok nam, namaira prabhave. Krishna, this is my prayer. Day by day, I should develop my attachment towards holy name, towards devotees, towards Krishna. It's a test of spiritual life. We cannot neglect. Negligence, when we are neglecting some principles, acharya principle, means we are allowing the wicked mind act whimsically. We are allowing our wicked mind. We are giving chance. Therefore, always we are associating with Guru. We can say we are inclined with Guru. Their principles, their natures, their traditions. We don't care about social tradition. We don't care about what others are saying. No. We have to follow, like Bhaktisiddhanta Saraswati Thakur said, we have to follow my spiritual master. No one is like, Gurudev's one lecture is there, no one is like my spiritual master. No one is like my spiritual master. This is not false ego, this is abhiman, real ego. What people will say, I don't care. What they will say, what society will say, no, they will not protect me, they will not give me Krishna prem. So, our principle is based on, like Arjuna, from social custom side, you can say from social side or from humanity, how can we judge? Like a genuine personality, Arjuna is a very good person. Everyone will appreciate Arjuna's idea, but Krishna is condemning. You have attachment towards Bhishma, you have attachment towards Drona, you have attachment towards Duryodhana, but you don't have attachment towards me. I'm your charioteer. I am Supreme Personality of Godhead. I just came to help you. But you don't have attachment. So our devotional life means why Guru is constructing ashram? Why installing deity? It's a big burden. From outside, if you judge, it is a big burden. You can manage. Usually, I used to say, ଇଫ୍ ୟୁ ହାଭ୍ ଏ ଡଟର୍ ଓନ୍ଲି ଆଫ୍ଟର୍ 18 or 20 ଇୟର୍ ୱାନ୍ସ ମ୍ୟାରେଜ୍ ଫେଷ୍ଟିଭାଲ୍ ବାସ୍ ଫିନିଶ୍ ୱାନ୍ ଡେ ହେଡ୍ଏକ୍ ବଟ୍ ଇଫ୍ ୟୁ ହାଭ୍ ଡେଟି ଏଭ୍ରି ଡେ ମ୍ୟାରେଜ୍ ଫେଷ୍ଟିଭାଲ୍ ଏଭ୍ରି ଡେ କୁକିଂ ମେ ବି ଫ୍ଲଡ୍ ମେ ବି ସାଇକ୍ଲୋନ୍ ହ୍ୱାଟ୍ ଏଭର୍ ଇଟ୍ ମେ ବି ଏଭ୍ରି ଡେ ୟୁର୍ ଡଟର୍ସ ମ୍ୟାରେଜ୍ ବଟ୍ ୱାଇ ଆଚାର୍ଯ୍ୟ ଟେକିଂ ସଚ୍ ହେଭି ରିସ୍କି ଫର୍ ଅସ୍ ହାଉ କ୍ୟାନ୍ ୟୁ ଡେଭଲପ୍ ଆଟାଚମେଣ୍ଟ ଟୁୱାର୍ଡ୍ସ କ୍ରିଷ୍ଣ ସୋ ଦେର୍ ଫୋର୍ ହିୟର୍ କ୍ରିଷ୍ଣ କଣ୍ଡେମ୍ଡ ଅର୍ଜୁନ୍ସ ଆଇଡିଆ ବିକଜ୍ ଇନ୍ ଫାର୍ଷ୍ଟ ଚାପ୍ଟର୍ ଅର୍ଜୁନ ସେଡ୍ ନୋ ଆଇ କ୍ୟାନ୍ ଗେଟ୍ ଏନି ବେନିଫିଟ୍ ଆଇ ଡୋଣ୍ଟ ସି ଏନି ବେନିଫିଟ୍ ଇନ୍ ଦିସ୍ ଫାଇଟିଂ ନାଓ କ୍ରିଷ୍ଣ ଇଜ୍ ସେଇଙ୍ଗ୍ ନୋ ଡ୍ୟୁ ଟୁ ୟର୍ ଫଲ୍ସ ଇଗୋ ଇଫ୍ ୟୁ ଡୋଣ୍ଟ ଆଡ୍ମିଟ୍ ୟୁ ଡୋଣ୍ଟ ହାଭ୍ ୟୁ ଡୋଣ୍ଟ ନୋ ୟେଷ୍ଟର୍ଡେ ୱେ ଆର୍ ଡିସ୍କସିଂ ସମ୍ ଥିଙ୍ଗ୍ ଇଭେନ୍ ଡେମିଗଡ୍ ଡୋଣ୍ଟ ନୋ ହ୍ୱାଟ୍ ଇଜ୍ ଗୁଡ୍ ହ୍ୱାଟ୍ ଇଜ୍ ବ୍ୟାଡ୍ ଫର୍ ଏ ହ୍ୟୁମାନ୍ ନୋ ୱାନ୍ ନୋଜ୍ ଏକ୍ସେପ୍ଟ କ୍ରିଷ୍ଣ ବିକଜ୍ ହି ଇଜ୍ ସୁପର୍ ଷ୍ଟ୍ରଙ୍ଗ୍ ହି ନୋ ଆୱର୍ କର୍ମ ହି ହାଭ୍ ପାୱାର୍ ଟୁ ଚେଞ୍ଜ୍ ଆୱାର୍ କର୍ମ Therefore, we are blind follower. We are blind follower of Acharya. We are blind follower of Parampara. We don't want to hear anyone's suggestion, anyone's comments. No. This is one of our Parampara. Blindly, we have to follow Guru Krishna's principles. That will save our spiritual life. Arjun like everyone. Arjun worried about everyone, but don't worry about Krishna. That is his problem in Bhagavad Gita. He is worried about everyone, but never you can see within 700 verses, never said once, Krishna, you are with me, but I am not following you. You may be unhappy, I am not following you. He never mentioned about Krishna. But only worried about others. This is a real problem of a conditioned soul. Who can help us, we are not worried for him. And those cannot help us in any condition, we like them. This is our problem. ଏଇଟା ହେଉଛି ଆମର ସ୍ପିରିଚୁଆଲ ଯେ ଆମକୁ ସାହାଯ୍ୟ କରିପାରିବେନି ତାକୁ ଭଲ ପାଉଛେ ଯେ ଆମକୁ ସାହାଯ୍ୟ ସେପାଇଁ ସେ କ'ଣ ଲେଖିଲେ କୃପଣା ବି ଫଲେ ସେ ବିନୁ କୃପଣ ଦୁର୍ଜନ ଚପଲ ସୁଖ ଲଭ ଲାଗିରେ କୃପଣ ଦୁର୍ଜନକୁ ଟିକେ ସୁଖ ପାଇବା ପାଇଁ ଦେହ ସୁଖ ପାଇବା ପାଇଁ କୃପଣ ଦୁର୍ଜନକୁ ଚପଲ ସୁଖ ଲାଗେ ବିଫଲ ଏଇଟା ୟୁଜଲେସ୍ ଯିଏ ଆମକୁ ସାହାଯ୍ୟ କରିବେ ତାକୁ ଭଲ ପାଇବେନି ଆଉ ଯିଏ ଆମକୁ କରିପାରିବେନି ସେ ତାକୁ ଆମେ ପ୍ରୀତି ଭୂମିକାରେ ରଖିଲୁ ଆଉ ଭକ୍ତି ଜୀବନ କ'ଣ ଏଇଟା ବୁଝିବା ଘୃଣା କାହାକୁ କରିବାନି କିନ୍ତୁ ଭଲ ଭାବରେ ମନେ ରଖିବାକୁ ପଡିବ ହାତରେ କ'ଣ ଅଛି ଦେଖିଲ ତୁମ ହାତର ଆଙ୍ଗୁଠିରେ ବାବୁଲେବୁ ତୁମ ଆଙ୍ଗୁଠିର ଅଗଟା କ'ଣ କହୁଛ ହାତର ଆଗଟା ନଖ ନା ନାହିଁ କୋଉଠୁ ବାହାରୁଛି ସେଟା ଆଙ୍ଗୁଠିରେ ଲାଗିଛି କି ନାହିଁ କାଟି ଦଉଛ ତୁମକୁ କଷ୍ଟ ଲାଗୁଛି କି ଏବେ କାଟିଦେବ ସଂସାରଟା ସେୟା ସେଟା କାମରେ ଲାଗୁଛି ନା ନାହିଁ କୁଣ୍ଡା କୁଣ୍ଡି କରିବ ଘା ହେଲେ କୁଣ୍ଡେଇବ ନଖରେ ନଖଟା ସବୁ କାମ କରୁଛି କିନ୍ତୁ ବଢ଼ିଲେ ତ କାଟିଦିଅ ସେ ସଂସାର ଅଛି ଠିକ୍ ଅଛି ଆସକ୍ତି ଅଛି ତ କାଟିଦିଅ ସେଥିରେ କାମ ହେଉଛି କିନ୍ତୁ ବଢ଼ାଉନି ବଢ଼େଇଲେ ନଖ ବଢ଼େଇଲେ କ'ଣ ହୁଏ କହିଲ କିଛି ଜାଣି ନଖ ବଢ଼େଇଲେ ତୁମ ମୂଳରୁ ଉଠିବ ବଡ଼ ନଖ ରଖିଲେ କ'ଣ ହେବ କେଉଁଠି ବାଜିଗଲା ତ ପୁରା ମୂଳରୁ ଉଠିଲା ସେଭଳି ଆସକ୍ତି ରଖିଥିବ ମୂଳରୁ ଯିବ ନଖ ଭଲ କାମ ଦେଉଛି କୁଣ୍ଡା କୁଣ୍ଡି କରୁଛ ଭଲ କାମ କରୁଛି ସବୁ କାମକୁ ଛଡ଼ାଛଡ଼ି କରୁଛ ପନିପରିବା ଯାହା କରୁଛ କର ବଢ଼େଇବାକୁ ଦିଅ ବଢ଼େଇଲା ମାନେ କ'ଣ ହେବ ସେ ମାଗିବ ତ ମୂଳ ଖାଇବ ମୂଳକୁ ଉଠିଦେବେ ଦେଖିନ ମୂଳ ଫୁଟିଯିବ ତ କାଟି ପକା କାଟି ପକାଇ ତ କ୍ଷତି ହେଉଛି କି ନଖ ପୁଣି ବଢ଼ିବ ସଂସାର ଦେଖୁଛ ଟିକେ ଆସକ୍ତି ଅଛି ତାକୁ ଛିଡ଼େଇ ଦିଅ ଛିଡ଼େଇ ଦିଅ ସଂସାର ଯିଏ ରହୁଛି ସବୁ ସାବଧାନ ମୋର ସବୁ କରିବି ପିଲା ଛୁଆ ପାଇଁ ତାଙ୍କ କର୍ତ୍ତବ୍ୟ ସେ ଗୋଟେ ଯିବ ସେ ଭଗବାନଙ୍କର କିନ୍ତୁ ମୋର ଆସକ୍ତି ନ ବଢ଼ୁ କାରଣ ଆସକ୍ତି ବଢ଼ିଗଲେ ଅଟକି ଯିବି ଏଇଠି ଭଗବାନ ବିବାହ ପାଇଁ ମନା କରିନାହାନ୍ତି ସାଧୁବା ପାଇଁ ମନା କରିନାହାନ୍ତି କୌଣସି ଜିନିଷ ପାଇଁ ମନା କରିନାହାନ୍ତି ସବୁ ସେ ସିଷ୍ଟମ୍ ତିଆରି କରିଛନ୍ତି ସମସ୍ତେ ଗୋଟେ କଥା କହିଛନ୍ତି ସବୁ କିଛି କାମ କରୁଛ କର ଅଟକି କୋଉଠି ବାଟରେ ରୁହନି ଭଲ କାହାକୁ ପାଉନି ଭଲ ମତେ ପାଅ କ'ଣ ବୁଝିପାରୁଛ ନା ନାହିଁ ତୁମ ଜବ୍ ଯେମିତି ସ୍କୁଲକୁ ଭଲ ପାଉଛ ନା ଘରକୁ ଭଲ ପାଉଛ ହଁ ସ୍କୁଲରେ ରଙ୍ଗ ଛାଡ଼ିଗଲେ ତୁମର ଚିନ୍ତା ହେଉଛି ଲାଟିନ୍ ଭାଙ୍ଗଲେ ଚିନ୍ତା ହେଉଛି ପଇସା ସେଠୁ ପାଉଛ ଆସକ୍ତି ସେଠି ନାହିଁ ସଂସାରଠୁ ସେମିତି କରିବ ସେ ଘରେ ଚଳିବ ପିଲା ଛୁଆଙ୍କ ସାଙ୍ଗେ ଚଳିବ ଆଟାଚମେଣ୍ଟ ରଖିବନି ସେଇଟା ହବନି ଏତେ ଶୀଘ୍ର ସେଇଟା ଇଠୁ ହବ ସେଥିପାଇଁ ଗୁରୁ ବୈଷ୍ଣବଙ୍କ ସେବା ଭଗବାନଙ୍କର ସେବା ଏଇଟା ଏତେ ରଖିଲେ ଆମର ଆସକ୍ତି ଏଠି ବଢ଼ିବ ଯାହାଦ୍ୱାରା ପରିବାରଟା ଆଉ ଆମ ଉପରେ ବୋଝ ହବନି କି ଆସକ୍ତିର କାରଣ ହବନି କି ଘୃଣା ବି ହବ ନହେଲେ ଏଇଟା ଏତେ ଛୋଟ ଜିନିଷଟା ନୁହେଁ ଯେ ଆମେ ଗୋଟେ ଆସକ୍ତି କାଟିଦେବା ଯେତେ ଭୋଜନ କର କାଟିପାରିବନି ଏହା ଉଦାହରଣ ଦିଆଯାଏ ଶ୍ରମିକ ଋଷି କାଟିଦେଲେ ପରୀକ୍ଷିତ ମହାରାଜ କହିଲେ ଜଳ ଦିଅ ମୁଁ ତୃଷ୍ଣା ଅଛି କାଟିଦେଲେ କି ତାଙ୍କ ଡାକ ଶୁଭିଲାନି, କିନ୍ତୁ ପୁଅ ଯେତେବେଳେ କାନ୍ଦିଲା କାହିଁ ସେ ସମାଧିରେ ଥିଲେ, ପରୀକ୍ଷିତ ଡାକୁଛ ନା ଜଳ ଦିଅ ଜଳ ଦିଅ, ସମାଧିରେ ବସିଛନ୍ତି ଶୁଣିପାରିଲେନି, କିନ୍ତୁ ପୁଅ ଯେତେବେଳେ କାନ୍ଦିଲା ସମାଧି ଭାଙ୍ଗ, ପୁଅ କାନ୍ଦିଲା ସମାଧି ଭାଙ୍ଗଲା, ରାଜା କାନ୍ଦିଲା କେମିତି ଭାଙ୍ଗିଲାନି, ଏ ପୁଅ ଦେହ ସମ୍ବନ୍ଧ କାଟିବା ତ ସହଜ ନୁହେଁ। ସେଥିପାଇଁ ସବୁବେଳେ ଭଗବତ ଆସକ୍ତି, ଭଗବାନଙ୍କ ନାମଟା, ଭଗବାନଙ୍କ ସେବା, ଆଚାର୍ଯ୍ୟ ଯାହା ସବୁ ସେବା ଦେଇଛନ୍ତି ଆମ ପରମ୍ପରାକୁ ସବୁବେଳେ ଧରି ଧରି ବହୁତ ଷ୍ଟ୍ରିକ୍ଟଲି ଆମକୁ ଚାଲିବାକୁ ପଡିବ। ଲକ୍ଷ୍ୟ, ଜୀବନ ଲକ୍ଷ୍ୟ ଗୋଟିଏ ସବୁବେଳେ ରଖିବାକୁ ପଡିବ, ଅନ୍ତିମରେ ମୋର ମରଣ ପୂର୍ବରୁ ଏ ଜଗତର କାହା ପ୍ରତି ଆସକ୍ତି ନଥାଉ, ସନ୍ୟାସ ହୁଅ କି ଗୃହସ୍ଥ ହୁଅ କି ବ୍ରହ୍ମଚାରୀ ହୁଅ। ଗୁରୁଦେବ ତ ରାଗି ହେଉଛନ୍ତି ଆଉ ଡିସିପ୍ଲିନ୍ ପ୍ରତି, ଆଉ ସେ ଜଣେ ପ୍ରଶ୍ନ କରୁଛି ଗୁରୁଦେବ କହୁଛନ୍ତି କାହିଁ ଗୁରୁ କାହିଁ ଡିସିପ୍ଲିନ୍ ପ୍ରତି, ମଠ ମନ୍ଦିର ପ୍ରତି କାହିଁ ଆସକ୍ତି ହେବେ, ଶିଷ୍ୟ ପ୍ରତି କାହିଁ ଆସକ୍ତି ହେବେ, ଗୁରୁ କେବଳ କୃଷ୍ଣ ପ୍ରତି ଆସକ୍ତି ହେବେ, ତାର ଆସକ୍ତି କାହାର ବି ଆସକ୍ତି ଜଗତର କାହା ପ୍ରତି ରହିବା ଉଚିତ ନାହିଁ, କେବଳ କୃଷ୍ଣଙ୍କ ପ୍ରତି। କାହିଁକି ନା ମୃତ୍ୟୁ ସମୟରେ ଆମେ ଯଦି କାହା ଚିନ୍ତା କରିବା ଅଟକି ଗଲେ ପୁଣି, ଆଉ ସେ ପ୍ରିପାରେସନଟା ଆମର ଦରକାର। ଏଇଟା ଗୋଟେ ଚାଲିଛି, ଭଲ ପାଇବାଟା ଭଗବାନ ପ୍ରତି ରହୁ, ନହେଲେ ତ ଜୀବନ ବର୍ବାଦ ହେଇଯିବ ଆମର, ପୁଣି ଗୋଟେ ସର ଆଶେଶ୍ୱରରେ କଣ ଗତି ହବ କୃଷ୍ଣଙ୍କୁ ଜଣେ। ରାମମାନେ ଅର୍ଜୁନ ଭଗବାନ ସେଇ ଶିକ୍ଷା ହିଁ ଦେଉଛନ୍ତି, ବର୍ତ୍ତମାନ ବହୁତ ସୁନ୍ଦର ଶିକ୍ଷା ଦେବେ, ଏଇ ଚାରିଟା ଶ୍ଳୋକ ରଖିବେ ତାଙ୍କର ମତ। ଅର୍ଜୁନ ତୁମେ ଦେଖ ଯୁଦ୍ଧ ସଂସାରରେ କେମିତି ଚଳିବ, ଏଇ ଚାରିଟା ଶ୍ଳୋକରୁ ଜାଣିବ। ଅର୍ଜୁନ ଭଗବାନ ଯୁଦ୍ଧ କରିବା ପାଇଁ କହୁଛନ୍ତି ଚାରିଟା ଶ୍ଳୋକରେ, ସଂସାର କେମିତି ଚଳିବ, ଏ ଆସିବ ନା ସୁଖ ଦୁଃଖ ସମମ କୃତ୍ୱା ଲାଭ 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 ବିଜୟ, ଏ ପରବର୍ତ୍ତୀ ଶ୍ଳୋକ ଗୁଡାକରେ ଆସିଯିବ ସବୁ। ସୁଖ ଦୁଃଖକୁ ସମାନ ରୁହ, ଲାଭ କ୍ଷତିରେ ସମାନ ରୁହ, କି ଯୁଦ୍ଧ କର, ସଂସାର ଏମିତି ରହିବାକୁ ପଡିବ। ଆଉ ଆମର ଲସ୍ ହେଇଗଲା ବୋଲି କହିକି ମୁଣ୍ଡ ମୁହଁ ଶୁଖିବ ବୋଲି କ'ଣ, କିଛି ନା ଲାଭ କ୍ଷତିରେ କିଛି ଚିନ୍ତା କରନି, ସବୁବେଳେ ଗୋଟେ ସମାନ ଅବସ୍ଥାରେ ରୁହ, ସେଟା କ'ଣ ହେଇପାରିବ, ଏଇ ଧରିଲେ ଭକ୍ତି କହ ନ ହେଇପାରିବେ। ଠିକ୍ ଅଛି, ହରେ କୃଷ୍ଣ, ଜୟ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ଗୀତା ଗୌର ପ୍ରମାଣ ହରେ।